हरे कृष्ण। तेणु ये दशम स्कंद 40 अध्याय हूँ अक्रूर प्रार्थना। भगवान को रथ रखी जो ले जाऊँगी वृंदा नंदगांव रु मथुरा को ले जाऊँगी समय यमुना नदी में जो स्नान करते से भगवान दर्शन कले। तेणु भगवान को दर्शन करी जो स्तुति कर स्तुति अक्रूर होती स्तुतिर आचार्य आमर भक्तिर जो 9 अंग रही श्रवण कीर्तन विष्णु स्मरण पाद सेवन अर्चन बंदनम दास्य सख्य आत्मनिवेदनम ये बंदनर आचार्य होती अक्रूर महाराज अक्रूर। तेणु से 30 श्लोक यही अध्याय से भगवान को स्तुति कर। तेणु ये स्तुति बहुत गुरुत्वपूर्ण एथर आम जानवा भगवान तत्व को जानवा भगवत तत्व जमी भगवद गीता सप्तम अध्याय कहगला जे मनुष्याण सहस्रेशु कश्चित जतत सिद्ध है जतदा सिद्धा कश्चिन मांग व्यती तत्व हजार हजार लोक प्रकृति में पशु भाई जीवन जापन करते गोटे उन्नत जन्म पाई मनुष्य जन्म किंतु से पशु भाई जीवन जापन कर तेणु तांक भितर खूब क्वचित लोक जीवन सिद्धि लाभ करने चेष्टा कर सिद्धि लाभ कर व्यक्ति मैंने हजार हजार सिद्धि लाभ कर व्यक्ति मान भितर क्वचित लोक भगवान तत्व जानती। तेणु आमर जो अनर्थ सब रही गोटे अनर्थ हूँ तत्व भ्रम तत्वभ्रम आम जो भगवान भजन करवा आस्ते आस्ते आम तत्वभ्रम दूर हे। तेणु तत्वभ्रमटा हूँ गोटे बड़ अनर्थ आम भगवान विषय में बहुत कथा लोक मैंने कौन बहुत गीत रचना करा कर बहुत किसी रही किंतु तत्वटा कौन केत लोक जानती। तेणु एटी भागवत जो कह तत्वभ्रम ना ब्रह्म प्रमाद विप्रलिप्सा करणा पाठ भी चारोटी हूँ बद्ध जीवर दोष से निश्चिंत भाव कि भूल कर अक्रूर जो कथा कौन कौन भूल ना। तेणु से भाव में आम एथु भगवान तत्व को बुझा 30 स्तुति जो कर तेणु श्लोक आरंभ कहते जो 30 रही आधे कौन रही प्रथम 3 श्लोक संबंध ज्ञान प्रथम 3 श्लोक शुणिले आधे आमर भगवान को सहित जो संबंध रही संबंध ज्ञान प्रदान करा जाए वेदरे 3 तत्व रही संबंध अविधेय एवं प्रयोजन। तेणु ये जो प्रथम 3 श्लोक ये 3 श्लोक आम भगवान सहित जो संबंध से ज्ञान टी प्रदान करा जाए 4-15 आज आम 4 श्लोक कह 4-15 ये जो 12 श्लोक एथेर अविधेय अभिधेय कहले भक्ति 3 तत्व रही वेदरे गोटे हूँ संबंध गोटे अभिधेय आ गोटे हूँ प्रयोजन। तेणु 12 श्लोक अभिधेय संबंध में आम श्रवण करवा अभिधेय ज्ञान तापर 16-22 ये 7 श्लोक भगवान रूप वर्णना कर आ पूर्व वर्णना कर सुखदेव गोस्वामी कही परीक्षित महाराज भगवान रूप 39 अध्याय सुंदर रूप आम कही लास्ट क्लास रे शनिवार दिन। तेणु से रूप भगवान को रूप सुंदर ये हूँ सच्चिदानंद रूप भगवान कर ये 7 श्लोक भगवान को रूप वर्णना कर 23-30 ये 8 श्लोक भगवान को प्रार्थना कर आमको केमी आमको से उद्धार करे भाव में अक्रूर जो 30 श्लोक रही 30 श्लोक भगवान को यह भाव से स्तुति कर। तेणु श्रीधर स्वामी भाष्य कौन चत्वारिंशे ततोक्रूरः कृष्णं मत्वेश्वरेश्वरं प्रणम्य भक्त्या तुष्टाव सगुणा गुणभेदतः 40 अध्याय अक्रूर कृष्ण को ଈଶ୍ୱରଙ୍କର ଈଶ୍ୱର ବୋଲି ପ୍ରାର୍ଥନା କରିଛନ୍ତି। ଯେତେ ବଡ଼ ବଡ଼ ଈଶ୍ୱର, ଯେମିତି ବ୍ରହ୍ମା କହିଲେ ଈଶ୍ୱର ପରମ କୃଷ୍ଣ, ପରମ ଈଶ୍ୱର ହେଉଛନ୍ତି ଭଗବାନ, ତେଣୁ ସେ ସେଇଭଳି ଭାବରେ ତାଙ୍କୁ ସ୍ତୁତି କରିଛନ୍ତି। ପ୍ରଣମ୍ୟ ଭକ୍ତ୍ୟା ତୁଷ୍ଟାବ, ତାଙ୍କୁ ଭକ୍ତିରେ ଭଗବାନଙ୍କୁ ପ୍ରଣାମ କରି, ସଗୁଣା ଗୁଣଭେଦତ, ତେଣୁ ଏଇ ଗୁଣରୁ ଭଗବାନଙ୍କୁ ଜଣେ ଯେତେବେଳେ ପ୍ରାର୍ଥନା କରୁଛନ୍ତି, ଭଗବାନ ତତ୍ତ୍ୱ ଜଣେ ଜାଣୁଛନ୍ତି, ସେ ଗୁଣରୁ ଉର୍ଦ୍ଧକୁ ଯାଇପାରିବେ। ସନାତନ ଗୋସ୍ୱାମୀ ତାଙ୍କ ଭାଷାରେ କହୁଛନ୍ତି, ଶେଷାସନ ଶ୍ରୀ ନାରାୟଣ ରୂପେଣ ଦର୍ଶନାଦୌ ତଦ୍ରୂପ ବର୍ଣ୍ଣନୈବ ସ୍ତୁବନ ପ୍ରଣମତି। କୃଷ୍ଣ ଯେଉଁ ସେଠି ତା ଭିତରେ ତାଙ୍କୁ ଦର୍ଶନ ଦେଲେ ଅକ୍ରୂରଙ୍କୁ, ସେ କୃଷ୍ଣ ରୂପରେ ଦର୍ଶନ ଦେଲେ ନାହିଁ, ନାରାୟଣ ରୂପରେ ଦର୍ଶନ ଦେଲେ। ଶେଷାସନ ଶ୍ରୀ ନାରାୟଣ ରୂପେଣ, ନାରାୟଣ ଯିଏକି ଶେଷଙ୍କର ଶେଷ ଶଯ୍ୟାରେ ଯେଉଁ ସର୍ପ ରୂପକ ଶେଷ ରହିଛନ୍ତି, ତାଙ୍କର ଶଯ୍ୟାରେ ଭଗବାନ ଶୟନ କରିଛନ୍ତି, ସେଇ ରୂପକୁ ଦର୍ଶନ ଆଦୌ ଦର୍ଶନାତ୍, ସେ ଯେହେତୁ ସେଇ ରୂପ ଦର୍ଶନ ଦେଲେ, ସେଥିପାଇଁ ତଦ୍ ରୂପ ବର୍ଣ୍ଣନୈବ ସ୍ତୁବନ, ସେଇ ରୂପକୁ ବର୍ଣ୍ଣନା କରୁଛନ୍ତି, ବର୍ଣ୍ଣନା କରି ପ୍ରଣାମ କରୁଛନ୍ତି ବା ସ୍ତୁତି କରୁଛନ୍ତି ଏବଂ ପ୍ରଣାମ କରୁଛନ୍ତି। ଆମେ ଯେଉଁ ପ୍ରଣାମ କରିବେ ଅଷ୍ଟାଙ୍ଗ ପ୍ରଣାମ, ତା ଦେହରେ ଗୋଟିଏ ହେଉଛି ସ୍ତୁତି ରହିଛି, ଗୋଟେ ପ୍ରଣାମର ଗୋଟେ ଅଙ୍ଗ ହେଉଛି ସ୍ତୁତି, ଭଗବାନ କିଛି କହିବା, ସ୍ତୁତି ମାଧ୍ୟମରେ କିଛି ନିବେଦନ କରିବା ପ୍ରଣାମରେ। ତେଣୁ ସେ ସବୁ ପ୍ରଣାମ ଦେଉଛନ୍ତି, ଭଗବାନଙ୍କୁ ସ୍ତୁତି କରୁଛନ୍ତି। ତେଣୁ ଦ୍ୱିତୀୟ ଶ୍ଳୋକରେ ଭଗବାନଙ୍କର ଯେଉଁ ଅଖିଳ ହେତୁ ହେତୁତ୍ୱଂ ପ୍ରପଞ୍ଚୟତି, ଭଗବାନ ସବୁକିଛିର ସବୁକିଛିର କାରଣ, କାରଣର କାରଣ, ଏଇଟାକୁ ପ୍ରଥମ ଶ୍ଳୋକରେ ଯେଉଁ କୁହାଗଲା ଏଇଟାକୁ ବିସ୍ତାର କରୁଛନ୍ତି, କିଭଳି ଭଗବାନ ସବୁକିଛିର କାରଣ। ତୃତୀୟ ଶ୍ଳୋକରେ ଭଗବାନଙ୍କର ଯେଉଁ ବର୍ଣ୍ଣନା କରୁଛନ୍ତି, ଏମିତିକି ବ୍ରହ୍ମା ଭଗବାନଙ୍କୁ ଠିକ୍ ଭାବରେ ବୁଝିପାରୁନାହାନ୍ତି ତତ୍ତ୍ୱରେ, ଯାହାକି ଦଶମ ସ୍କନ୍ଧ ଚଉଦ ଅଧ୍ୟାୟ ପ୍ରଥମ ଶ୍ଳୋକରେ ବ୍ରହ୍ମା ସ୍ତୁତି କରିଛନ୍ତି ବ୍ରହ୍ମାଙ୍କୁ, ଭଗବାନଙ୍କୁ, କୃଷ୍ଣଙ୍କୁ, ନମୁଡ଼ିୟତେ ଅଭ୍ରବପୁଷେ ତଡ଼ିତ ବରାୟାମ କ୍ଷମା ପ୍ରାର୍ଥନା କରିଥିଲେ, ସେହିଭଳି ଭାବରେ ଭଗବାନଙ୍କର ସ୍ତୁତି ଏ ତିନୋଟି ଶ୍ଳୋକରେ କରାଯାଇଛି। ଇଏ ହେଉଛି ସମ୍ବନ୍ଧ ଜ୍ଞାନ, ଏ ସ୍ତୁତିରୁ ଆମେ ଜାଣିବା ଆମର ସହିତ ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି, ସେଇ ଜ୍ଞାନକୁ ଆମେ ପ୍ରାପ୍ତ ହେବା। ତେଣୁ ଇଏ ଶ୍ଳୋକରେ କୁହାଯାଉଛି, ଏ ଶ୍ଳୋକ କହେ ତ୍ୱାଂ ଯୋଗିନୋ ଯଜନ୍ତି ଅଧା, ଯଦି ଭଗବାନ ପ୍ରଶ୍ନ କରିବେ, ନନୁ ଯଦି କୋହପି ନ ଜାଣନ୍ତି ତଥା କଥଂ ଜୀବାନଂ ସଂସାର ନିବୃତ୍ତି ଇତି ଆଶଙ୍କ୍ୟ ସାକ୍ଷାତ ଗୋଚରତ୍ୱେ ଅପି ଯେନ କେନାପି ମାର୍ଗେନ ଭଜତାଂ ତ୍ୱଂ ଗମ୍ୟ ଇତ୍ୟାହ। ଯଦି କେହି ଜାଣୁନାହାନ୍ତି, ଆ ପୂର୍ବ ଯେଉଁ ଶ୍ଳୋକରେ କୁହାଗଲା ନୈତେ ସ୍ୱରୂପଂ ବିଦୁର ଆତ୍ମାନନ୍ତେ, ଆପଣଙ୍କ ସ୍ୱରୂପକୁ କେହି ଜାଣିପାରନ୍ତି ନାହିଁ, ଆ ପୂର୍ବ ଶ୍ଳୋକରେ ଯେଉଁ କୁହାଗଲା, ଏମିତିକି ଅଜାଦୟ ବ୍ରହ୍ମା ମଧ୍ୟ ଜାଣିପାରନ୍ତି ନାହିଁ, ଅନ୍ୟମାନଙ୍କ କଥା କ'ଣ କହିବା, ବ୍ରହ୍ମା ଶିବ ଇତ୍ୟାଦି, ତାହେଲେ ଭଗବାନ କହିବେ ଯଦି ମୋତେ କେହି ଜାଣନ୍ତି ନାହିଁ, ତାହେଲେ କେମିତି ସଂସାର ନିବୃତ୍ତି ହେବ, ଜଣେ ସଂସାର ନିବୃତ୍ତି କେମିତି ପ୍ରାପ୍ତ ହେଉଛନ୍ତି। ତେଣୁ ସେଇଥିପାଇଁ ଏ ଶ୍ଳୋକଟି କହୁଛନ୍ତି, ଅକ୍ରୂର କହୁଛନ୍ତି, କହୁଛନ୍ତି ସାଧବ ଯୋଗିନ, ସାଧୁ ବ୍ୟକ୍ତିମାନେ ଯେଉଁମାନେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି, ହିରଣ୍ୟ ଗର୍ଭାଦୟ ବ୍ରହ୍ମା ଆଦି, ଏମାନେ ସାଧ୍ୟତ୍ମମ୍ କହିଲେ ଅଧ୍ୟାତ୍ମ ପଦାର୍ଥ ସାକ୍ଷିଣଂ ତଥା ଆଧ୍ୟାତ୍ମ ଆଧିଭୂତମ୍ ଅଧିଭୂତ ପଦାର୍ଥ ସାକ୍ଷିଣଂ ତଥା ତଥା ସାଧି ଦୈବଂ, ଏ ତିନୋଟି କଥା ରହିଛି, ଅଧ୍ୟାତ୍ମ ଅଧିଦୈବ ଏବଂ ଅଧିଭୂତ। ସପ୍ତମ ଅଧ୍ୟାୟର ଅନ୍ତିମରେ ଭଗବାନ ସେସବୁ କଥା କହିଲେ, ତେଣୁ ଅଷ୍ଟମ ଅଧ୍ୟାୟରେ ଅର୍ଜୁନ ସେସବୁ ପ୍ରଶ୍ନ କରିଥିଲେ, ଏସବୁ ବସ୍ତୁ କ'ଣ, କିଂ ତତ୍ ବ୍ରହ୍ମ, କିଂ ଅଧ୍ୟାତ୍ମ, କିଂ କର୍ମ ପୁରୁଷୋତ୍ତମ, ଅଧିଭୂତଂ ଚ କିଂ ପ୍ରୋକ୍ତମ୍, ଅଧିଦୈବଂ କିମୁଚ୍ୟତେ, ଲୋକମାନେ ଏସବୁ ବିଷୟରେ ଜାଣନ୍ତି ନାହିଁ। ତେଣୁ ଅର୍ଜୁନ ସେ ପ୍ରଶ୍ନ ପଚାରି ଶ୍ଳୋକରେ ଅଷ୍ଟମ ଅଧ୍ୟାୟ ଭଗବତ ଗୀତା ମହାତ୍ମାରେ ବର୍ଣ୍ଣନା କରାଯାଇଛି, କେବଳ ଏଇ ଗୋଟିଏ ଅଧା ଶ୍ଳୋକ ପଢ଼ିକରି ସବୁ ସେମାନେ ମୁକ୍ତି ପାଇଗଲେ, ଯେଉଁ ଭୂତ ପ୍ରେତ ଥିଲେ ସେମାନେ ସବୁ ମୁକ୍ତି ପାଇଗଲେ, କଥାଟି ଆମେ କହିଥିଲେ ଥରେ ଗୀତା ମାତ୍ରରେ ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ଥରେ ଜଣେ ବ୍ରାହ୍ମଣ ଦମ୍ପତି ବହୁତ ବିଦ୍ୱାନ ସେ ବେଦବିତ୍ ସେ ଥିଲେ, ସିଏ ଯଦିଓ ବହୁତ ସଂସ୍କୃତ ଜାଣିଥିଲେ ସବୁ କରୁଥିଲେ କିନ୍ତୁ ଭଗବାନ ପୂଜା ଆରାଧନା ଠିକ୍ ଭାବରେ କରୁନଥିଲେ। ତେଣୁ ସେମାନେ ଥିଲେ ଆମର୍ଦିନୀପୁରରେ ଭାବ ଶର୍ମା ନାମକ ବ୍ରାହ୍ମଣ ଜଣେ, ଏ ଜଣେ ବ୍ରାହ୍ମଣ ଇଏ ଯଦିଓ ଶାସ୍ତ୍ର ଅଧ୍ୟୟନ କରିଛନ୍ତି ସବୁ ଜାଣିଛନ୍ତି କିନ୍ତୁ ପାପ କାର୍ଯ୍ୟରେ ଲିପ୍ତ ରହିକିରି ମୃତ୍ୟୁ ପରେ ସେ ତାଳବୃକ୍ଷ ହୋଇଥିଲେ, ଗୋଟେ ତାଳବୃକ୍ଷ ହୋଇଥିଲେ, ଆମର ଏଠି ବହୁତ ତାଳ ଗଛ ରହିଛି। ତେଣୁ ସିଏ ବ୍ରାହ୍ମଣ ଜଣଙ୍କ ଭାବ ଶର୍ମା ତାଙ୍କ ନାଁ, ପାପକର୍ମରେ ନିଯୁକ୍ତ ରହିଥିବାରୁ ସେ ମୃତ୍ୟୁ ପରେ ସିଏ ଗୋଟେ ତାଳବୃକ୍ଷ ହେଲା ଏବଂ ସେଥିରେ ଗୋଟେ ବ୍ରହ୍ମ ରାକ୍ଷସ ଦମ୍ପତି ରହିଲେ ଯିଏ ପୂର୍ବରେ ତାଙ୍କ ନାମ ଥିଲା କୁଶିଲବ। ସେ ଜଣେ ବେଦବିତ୍ ଥିଲେ, ବେଦଶାସ୍ତ୍ର ସବୁ ଅଧ୍ୟୟନ କରିଥିଲେ। ତାଙ୍କ ପତ୍ନୀ ଥିଲେ ଯିଏକି ବହୁତ ସଂସ୍କୃତଜ୍ଞ, ସଂସ୍କୃତ ଭାଷା ସବୁ ଜାଣିଥିଲେ, ବହୁତ ଶ୍ଳୋକ ମଧ୍ୟ ସବୁ ଜାଣିଥିଲେ। କିନ୍ତୁ ସେମାନେ ମଧ୍ୟ ବ୍ରହ୍ମ ରାକ୍ଷସ, ଜନ୍ମ ମୃତ୍ୟୁ ପରେ ସେମାନେ ବ୍ରହ୍ମ ରାକ୍ଷସ ହୋଇଥିଲେ, ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିଥିଲେ ଯେଉଁଥିପାଇଁ ସେ ବ୍ରହ୍ମ ରାକ୍ଷସ ହୋଇକି ରହିଥିଲେ, ସେପଟେ ସେହି ତାଳବୃକ୍ଷରେ ସେମାନେ ଆଶ୍ରୟ ନେଇଥିଲେ। ତେଣୁ ଏହି ସମୟରେ ତାଙ୍କ ସ୍ତ୍ରୀ ପଚାରିଲେ, ପୂର୍ବ ଜନ୍ମର ସ୍ତ୍ରୀ ବର୍ତ୍ତମାନ ମଧ୍ୟ ତାଙ୍କର ମିଶିକି ରହିଛନ୍ତି, ତେଣୁ ପଚାରିଲେ ଯେ କ'ଣ ଆମେ କେମିତି ଆଉ ଏଥିରୁ ଉଦ୍ଧାର ପାଇପାରିବା, ଏ ଯେଉଁ ଅଭିଶପ୍ତ ଶରୀରରୁ, ନା ଏଇ ଯେଉଁ ବ୍ରହ୍ମ ଆରାଧନା ନକଲେ, ଅଧ୍ୟାତ୍ମ ବିଷୟରେ ଜ୍ଞାନ ନ ପାଇଲେ କେମିତି ଜଣେ ଆମେ ଉଦ୍ଧାର ପାଇପାରିବା। ତେଣୁ ସେ ଏଇ ପ୍ରଶ୍ନଟି ପଚାରିଥିଲେ ଅର୍ଜୁନ, ଯାହାକୁ ପଚାରିଥିଲେ ଅଷ୍ଟମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଅଧା ପଚାରିଲେ, କିଂ ତତ୍ ବ୍ରହ୍ମ କିଂ ଅଧ୍ୟାତ୍ମ। ଏତିକି ଅଧା ଶ୍ଳୋକରେ ତାଳବୃକ୍ଷଟା ପୁଣି ସେ ତାଳବୃକ୍ଷ ତା'ର ଜୀବନ ମାନେ ବ୍ରାହ୍ମଣ ଶରୀର ପ୍ରାପ୍ତ ହେଲା, ସେ ବ୍ରାହ୍ମଣ ଥିଲା, ବର୍ତ୍ତମାନ ତାଳବୃକ୍ଷ ସେ ତାଳବୃକ୍ଷଟି ଇଏ ହେଇଗଲା, ଉଭେଇଗଲା, ସେଠି ଗୋଟେ ବ୍ରାହ୍ମଣ ଶରୀର ସେ ପ୍ରାପ୍ତ ହୋଇଗଲା। ଯେମିତି ଆମେ ଦେଖୁଛେ ନଳକୀପର ମଣିଗ୍ରୀବ, ଏମାନେ ଯେଉଁ ଥିଲେ ଅର୍ଜୁନ ବୃକ୍ଷ ହୋଇକି ଥିଲେ, ଜାମଣା ଅର୍ଜୁନ ବୃକ୍ଷ, ଯେତେବେଳେ ସେମାନେ ସେ ଜାମଣା ଅର୍ଜୁନ ଉପୁଡ଼ି ପଡ଼ିଲା ସେତେବେଳେ ସାଙ୍ଗେ ସାଙ୍ଗେ ସେମାନେ ଏଇ ରୂପ ଧାରଣ କଲେ, ନଳକୀପର ମଣିଗ୍ରୀବ ଏଇ ରୂପ ଗନ୍ଧର୍ବ ରୂପ ଧାରଣ କଲେ, ଦେବତା ରୂପ ଧାରଣ କଲେ ସେମାନେ। ସେହିଭଳି ଭାବରେ ଏ ତାଳବୃକ୍ଷ ଗୋଟେ ବ୍ରାହ୍ମଣ ରୂପ ପ୍ରାପ୍ତ ହେଲା ଏବଂ ଏବଂ ବ୍ରହ୍ମ ରାକ୍ଷସ ଦୁହେଁ ସେମାନେ କ'ଣ କଲେ ନା ସେମାନେ ସ୍ୱର୍ଗକୁ ଗଲେ, ସେମାନେ ମଧ୍ୟ ମୁକ୍ତି ପାଇଗଲେ, ସେମାନେ ସ୍ୱର୍ଗରେ ଯାଇ ବାସ କଲେ ସ୍ୱର୍ଗରେ। ତେଣୁ ସେ ବ୍ରାହ୍ମଣ ଯିଏକି ତା ନାମ ହେଉଛି ଭାବ ଶର୍ମା, ସିଏ କ'ଣ କଲେ ନା ସେ କାଶୀକୁ ଗଲେ, କାଶୀକି ଯାଇକି ସେଠି ଏଇ ଅଧା ଶ୍ଳୋକ ପାଠ କଲେ, ଏ ଅଧା ଶ୍ଳୋକ ଶୁଣିକିରି ସେ ବ୍ରାହ୍ମଣ ଜନ୍ମ ପ୍ରାପ୍ତ ହୋଇଥିଲେ। ତେଣୁ ଅଧା ଶ୍ଳୋକ ଜପ କଲେ, କିଂ ତତ୍ ବ୍ରହ୍ମ କିଂ ଅଧ୍ୟାତ୍ମ କିଂ କର୍ମ ପୁରୁଷୋତ୍ତମ, ଏହି ଶ୍ଳୋକକୁ ପାଠ କରି ସିଏ କ'ଣ ହେଲା ନା ତପସ୍ୟାରେ ସିଦ୍ଧ ହୋଇ ସେମାନେ ଭଗବତ ଧାମ ପ୍ରାପ୍ତ ହେଲେ। ଗୀତାର ମହାତ୍ମ୍ୟ ଏଭଳି ରହିଛି। ତତ୍ ବ୍ରହ୍ମ ମୋତେ ଜଣେ ପଚାରିଥିଲେ, ଗୋଟେ ବ୍ରହ୍ମପୁରରେ ମୁଁ ଗୋଟେ କ୍ଲାସ୍ ଦେଉଥିଲି, ସେଠି ଜଣେ ପଚାରିଲେ ବ୍ରହ୍ମଟା କ'ଣ, ବ୍ରହ୍ମ ବସ୍ତୁ କ'ଣ, ବୈଜ୍ଞାନିକମାନେ ଏ ବସ୍ତୁ ଜାଣିନାହାନ୍ତି, ଆଉ ସାଧାରଣ ଲୋକମାନଙ୍କ କଥା କ'ଣ କହିବା। ବୈଜ୍ଞାନିକମାନେ ବ୍ରହ୍ମ ସେ ଭୌତିକ ବସ୍ତୁ ସେ ଜାଣିଛନ୍ତି, ଫିଜିକ୍ସ ମେଟାଫିଜିକ୍ସ ଇତ୍ୟାଦି ଏତେ ପ୍ରକାର ସବୁ ଜ୍ଞାନ ରହିଛି, ତାଙ୍କୁ ସବୁ ନୋବେଲ ପ୍ରାଇଜ୍ ପାଉଛନ୍ତି, କିନ୍ତୁ ବ୍ରହ୍ମ ତତ୍ତ୍ୱଟା କ'ଣ ସେମାନେ ଜାଣିପାରୁନାହାନ୍ତି। ଏ ଅଧିଭୂତ ଭୌତିକ ତତ୍ତ୍ୱ ବିଷୟରେ ସେମାନେ କିଛି ତାଙ୍କର ଗବେଷଣା ଚାଲିଛି। ତେଣୁ ଏ ଯେଉଁ ରହିଛି ସାଧ୍ୟାତ୍ମ୍ୟ ସାଧିଭୂତମ ଚ ସାଧିଦୈବଂ ଚ ମହାପୁରୁଷଂ, ମହାପୁରୁଷ କହିଲେ ଅନ୍ତର୍ଯ୍ୟାମୀ ସ୍ୱରୂପରେ ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି, ଅନ୍ତର୍ଯ୍ୟାମୀ ଅଣୁ ପରମାଣୁରେ ମଧ୍ୟ ରହିଛନ୍ତି ମହାପୁରୁଷ, ସିଏ ଈଶ୍ୱର, ସିଏ ହେଉଛନ୍ତି ନିୟନ୍ତ୍ରଣକାରୀ। ତ୍ୱାଂ ଅଧା ନିଶ୍ଚିତଂ ଯଜନ୍ତି ଉପାସତେ, ସେଇ ଭଗବାନ ସାଧିଭୂତ ସାଧିଦୈବ ସାଧିଯଜ୍ଞ ରୂପରେ ନିଜକୁ ବିସ୍ତାର କରି ଏଭଳି ଭାବରେ ସବୁଠାରେ ମହାପୁରୁଷ ସେ ସମସ୍ତଙ୍କୁ ନିୟନ୍ତ୍ରଣ କରୁଛନ୍ତି, ସମସ୍ତଙ୍କ ହୃଦୟରେ ରହିଛନ୍ତି, ଅନ୍ତର୍ଯ୍ୟାମୀ ରୂପେ ରହିଛନ୍ତି। ଏବଂ ଯେଉଁମାନେ ଯୋଗିନ, ଯେଉଁମାନେ ଯୋଗୀ ବ୍ରହ୍ମା ଆଦି, ସେମାନେ ସବୁ ଭଗବାନଙ୍କୁ ସିଧାସଳଖ ଭଗବାନ ଭଜନ କରନ୍ତି। ଈଶ୍ୱର ପରମା କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣ। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି, କିଞ୍ଚ ଯଦ୍ୟପି ତ୍ୱାଂ କୋପି ନ ଭେଦ ତଥାପି ସର୍ବଫଳ ପ୍ରଦତ୍ତ୍ୱଂ ଏବ ଫଳପ୍ରାପ୍ତି ଅନ୍ତୋପି ନାନ୍ୟ ଉପାସନା ଉପାସିନା ଅପି ଲୋକା ଉପାସନା ଅପି ଲୋକା ବସ୍ତୁତସ୍ତୁ ଆରାସତେ ଇତି ଶ୍ରୁବା। ତେଣୁ ଯେଉଁମାନେ ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଆପଣଙ୍କର ଭଜନ କରନ୍ତି। ତେଣୁ ଇଏ ଯେଉଁ ରହିଛି ଆତ୍ମ ମାର୍ଗ ଯୋଗ, ଆତ୍ମା କିଂ ଅଧ୍ୟାତ୍ମ ଯେଉଁ କଥା କୁହାଯାଉଛି, ଏଇ ଯେଉଁ ଯୋଗ ରହିଛି ଭଗବାନଙ୍କ ସହିତ ଯୁକ୍ତ ହେବାର, ତ ପ୍ରଥମେ କହୁଛନ୍ତି ତ୍ୱାଂ ଯୋଗିନ ଇତି। ଯେଉଁ ଯୋଗୀମାନେ ଆପଣଙ୍କୁ ସିଧାସଳଖ ଭଜନ କରନ୍ତି। ଅଧ୍ୟାତ୍ମ ଅଧିଭୂତ ଅଧିଦୈବ ସାକ୍ଷୀଣ ମହାପୁରୁଷ ଅନ୍ତର୍ଯ୍ୟାମୀ ସ୍ୱରୂପ ଈଶ୍ୱରଙ୍କ ଯଜନ୍ତି। ଭଗବାନ ଈଶ୍ୱରଙ୍କୁ ଏଇଭଳି ଭାବେ ପ୍ରାର୍ଥନା କରନ୍ତି ବା ପୂଜା କରନ୍ତି ଯେ ସିଏ ହେଉଛନ୍ତି ସେଇ ଅଧ୍ୟାତ୍ମ ଅଧିଭୂତ ଏବଂ ଅଧିଦୈବ, ଏବଂ ସାକ୍ଷୀ ରୂପରେ ସମସ୍ତଙ୍କ ହୃଦୟରେ ସେ ରହିଛନ୍ତି, ପରମାତ୍ମା ରୂପରେ ରହିଛନ୍ତି। ତେଣୁ ଏଇଭଳି ଭାବରେ ତାଙ୍କର ପୂଜା କରନ୍ତି। ତେଣୁ ଜଣେ ଆଚାର୍ଯ୍ୟ କହୁଛନ୍ତି ଯେ ଭକ୍ତମାନେ ଭଗବାନଙ୍କୁ ବିଭିନ୍ନ ପ୍ରକାର ଉପାସନା କରନ୍ତି, ଇଏ ସାତଟି ଶ୍ଳୋକରେ ବର୍ଣ୍ଣନା କରାଯିବ କିଏ କେଉଁଭଳି ଭାବରେ ଭଗବାନଙ୍କୁ ପୂଜା କରୁଛନ୍ତି। ଏ ସାତଟି ଶ୍ଳୋକରେ ତେଣୁ ସନାତନ ଗୋସ୍ୱାମୀ ଅଧା କହିଲେ ସାକ୍ଷାତ ଇତି ମହାପୁରୁଷ ଆଦି ରୂପେଣ ଉପାସନା ଅତଏବ ସାଧବ। ସେମାନେ ଅନ୍ୟ କାହାର ଭଜନ ନ କରି ଭଗବାନ କୃଷ୍ଣଙ୍କର ଭଜନ କରନ୍ତି, ତେଣୁ ସେମାନେ ହେଉଛନ୍ତି ସାଧୁ। ମହାପୁରୁଷ ରୂପରେ ଭଗବାନ ରହିଛନ୍ତି, ମା ତିନିଟି ମହାପୁରୁଷ ରହିଛନ୍ତି, ତିନି ଜଣ ମହାପୁରୁଷ ରହିଛନ୍ତି, ପୁରୁଷ ଅବତାର ଭଗବାନଙ୍କର, ପୁରୁଷ ଭଗବାନଙ୍କ ଅନେକ ଅବତାର ରହିଛନ୍ତି, ତା ଦେହରୁ ଗୋଟିଏ ହେଉଛି ପୁରୁଷ ଅବତାର। ଭଗବାନ ପ୍ରଥମେ ଯେଉଁ କାରଣାନବ ସାଇ ପୁରୁଷ ରହିଛନ୍ତି, ମହାବିଷ୍ଣୁ, ଇଏ ଆସୁଛନ୍ତି ଶଙ୍କର୍ଷଣଙ୍କ ଠାରୁ ଆସୁଛନ୍ତି। ଶଙ୍କର୍ଷଣଙ୍କର ବିସ୍ତାର ଇଏ ହେଉଛନ୍ତି କାରଣଦକ ସାଇ ବିଷ୍ଣୁ, ଯାହାଙ୍କ ଠାରୁ ଭୌତିକ ଜଗତ ସୃଷ୍ଟି ହେଉଛି। ପୁଣି କାରଣଦକ ସାଇ ବିଷ୍ଣୁଙ୍କ ଠାରୁ ଆଉ ଗୋଟେ ବିସ୍ତାର ଆସୁଛନ୍ତି, ସେ ହେଉଛନ୍ତି ଗର୍ଭଦକ ସାଇ ବିଷ୍ଣୁ, ଯିଏକି ଭୌତିକ ଜଗତରେ ସେ ରହୁଛନ୍ତି, ସିଏ ଜଣେ ପୁରୁଷ ଅବତାର ଗର୍ଭଦକ ସାଇ ବିଷ୍ଣୁ। ଏବଂ ତାଙ୍କଠାରୁ ଆଉ ଜଣେ ବିସ୍ତାର ଆସୁଛନ୍ତି, ସେ ହେଉଛନ୍ତି କ୍ଷୀରୋଦକ ସାଇ ବିଷ୍ଣୁ, ଯିଏକି ସମସ୍ତଙ୍କ ହୃଦୟ ଭିତରେ ରହିଛନ୍ତି। ତେଣୁ ଏଇଭଳି ଭାବରେ ତିନି ପୁରୁଷ ଅବତାର ରହିଛନ୍ତି ମହାପୁରୁଷଙ୍କର, ଏଇଭଳି ଭାବରେ ସେମାନେ ଭଜନ କରନ୍ତି ସାଧୁ ବ୍ୟକ୍ତିମାନେ। ଏ ସାତଟି ଶ୍ଳୋକରେ ବର୍ଣ୍ଣନା କରାଯିବ। କିଏ କେଉଁଭଳି ଭାବରେ ଭଗବାନଙ୍କର ଆରାଧନା କରୁଛନ୍ତି, ତେଣୁ ସାଧି ଭୂତ ସାଧି ଦୈବଂ ଭଗବାନ ଭଗବତ ଗୀତାରେ ମଧ୍ୟ କହିଛନ୍ତି କ'ଣ ସେଟା କ'ଣ କ'ଣ ଭଗବାନ କହିଲେ, ବ୍ରହ୍ମ ହେଉଛି କ'ଣ ନା ଅଷ୍ଟମଧ୍ୟାୟରେ ଅର୍ଜୁନଙ୍କ ପ୍ରଶ୍ନର ଉତ୍ତରରେ ଭଗବାନ କହିଲେ ନା ଅକ୍ଷରଂ ବ୍ରହ୍ମ ପରମ। ବ୍ରହ୍ମ ହେଉଛି ଏଭଳି ବସ୍ତୁ, ପରମ ବସ୍ତୁ, ସେ ହେଉଛି ଶ୍ରେଷ୍ଠ ବସ୍ତୁ, ଯେଉଁ ଗୋଟେ ଅକ୍ଷର, ତା'ର କ୍ଷୟ ହେବ ନାହିଁ। ଭୌତିକ ଜଗତରେ ଆମେ ଶରୀର ପ୍ରାପ୍ତ ହେଇଛେ, ଏଇଟା କ୍ଷୟ ହେଇଯାଉଛି, ବୃଦ୍ଧି ହେଉଛି ପୁଣି ନାଶ ହେଉଛି, ଏଭଳି ଭାବରେ କ୍ଷୟ ହେଇଯାଉଛି ସବୁ। କିନ୍ତୁ ଏ ବ୍ରହ୍ମ ବସ୍ତୁ ଏଭଳି ଅକ୍ଷର ସେତେ କୁହାଯାଏ, ତା'ର କ୍ଷୟ ନାହିଁ। ଏବଂ ସ୍ୱଭାବ ଅଧ୍ୟାତ୍ମ ଉଚ୍ଚତେ, ଅଧ୍ୟାତ୍ମ କହିଲେ ତା'ର ଯେଉଁ ସ୍ୱଭାବ, ଆମର ଯେଉଁ ସ୍ୱଭାବ ରହିଛି ଏଇଟା ହେଉଛି ଅଧ୍ୟାତ୍ମ। ଏବଂ ଭୂତ ଭାବ ଉଦ୍ଭବ କର ବିସର୍ଗ କର୍ମ, କର୍ମ ହେଉଛି ଏଇ ଭୌତିକ ଜଗତରେ ଏଇଠୁ ସବୁ ଯେଉଁ ଆମେ ସବୁ କର୍ମ କରୁଛେ ଏଇଟାକୁ କର୍ମ ବୋଲି କୁହାଯାଉଛି, କର୍ମଫଳ ଭୌତିକ ଜଗତରେ କର୍ମଫଳ ରହୁଛି। ଅଧିଭୂତ କ୍ଷର ଭାବ, ଅଧିଭୂତ ଯେଉଁ ରହିଛି, ବ୍ରହ୍ମ ହେଉଛି ଅକ୍ଷର କିନ୍ତୁ ଅଧିଭୂତ ହେଉଛି କ୍ଷର, ସୃଷ୍ଟି ହେବ କିଛି କାଳ ରହିବ ପୁଣି ଧ୍ୱଂସ ହେବ, ଏଇଟାକୁ କ୍ଷର ବୋଲି କୁହାଯାଉଛି ଅଧିଭୂତ କ୍ଷର ଭାବ। ପୁରୁଷ ଆଦି ଅଧିଦୈବତମ୍, ପୁରୁଷ ବା ଯେଉଁ ଭଗବାନ ରହିଛନ୍ତି ବା ବ୍ରହ୍ମ ରହିଛନ୍ତି, ପରମାତ୍ମା ରହିଛନ୍ତି, ଏମାନେ ହେଉଛନ୍ତି ଅଧିଦୈବ। ଆଉ ଅଧିଯଜ୍ଞ ହେଉଛନ୍ତି ଅହମ୍ ଏବ, ମୁଁ ହେଉଛି ଅଧିଯଜ୍ଞ, ଭଗବାନ ହେଉଛନ୍ତି ଅଧିଯଜ୍ଞ। ଦେହେ ଦେହେ ବୃତାଙ୍କର, ସମସ୍ତଙ୍କ ହୃଦୟରେ ଭଗବାନ ରହିଛନ୍ତି, ଅଧିଯଜ୍ଞ ରୂପରେ, ପରମାତ୍ମା ରୂପରେ ରହିଛନ୍ତି ସେ। ଏଇଭଳି ଭାବେ ସଂକ୍ଷେପରେ ଭଗବାନ ଏ ପ୍ରଶ୍ନର ଉତ୍ତର ଦେଇଥିଲେ, ଅର୍ଜୁନଙ୍କ ପ୍ରଶ୍ନର ଉତ୍ତର ଅଷ୍ଟମ ଅଧ୍ୟାୟରେ। ତେଣୁ ଏଇଭଳି ଭାବରେ ଅଧିଭୂତ, ଅଧିଦୈବ, ଅଧିଯଜ୍ଞ ଏ ତିନୋଟି ବସ୍ତୁ ରହିଛି। ତେଣୁ ଇଏ ଭଗବାନ ନିଜକୁ ଏହିଭଳି ଭାବରେ ବିସ୍ତାର କରି ରହିଛନ୍ତି। ଭଗବାନ ଭକ୍ତମାନେ ଭଗବାନଙ୍କୁ ଏହିଭଳି ଭାବରେ ପୂଜା କରନ୍ତି, ଆରାଧନା କରନ୍ତି। ତେଣୁ ପର ଶ୍ଳୋକରେ କହୁଛନ୍ତି, ପଞ୍ଚମ ଶ୍ଳୋକରେ, ଏ ତତ୍ତ୍ୱ ବହୁତ ଟିକେ ଏତେ ସହଜ କଥା ନୁହଁ ତତ୍ତ୍ୱଟା ଜାଣିବା, ତେଣୁ ଏସବୁ ତତ୍ତ୍ୱ କଥା ରହିଛି। ପଞ୍ଚମ ଶ୍ଳୋକରେ କହୁଛନ୍ତି, ତ୍ରୟାଚ ବିଦ୍ୟା କେଚିତ୍ ତ୍ୱାଂ ବୈ ବୈତାନିକା ଦ୍ୱିଜାହା ଯଜନ୍ତେ ବୈତତେ ଯଜନ୍ତେ ବିତତେ ଯଜ୍ଞେଇ ନାନା ରୂପା ମରାଖ୍ୟା। ଏସବୁ କୁହାଯାଉଛି କେଚିତ୍, ବିଭିନ୍ନ ଭକ୍ତ ରହିଛନ୍ତି, ସାତ ପ୍ରକାର କୁହାଯାଇଛି ନା, ଉପାସନା କଥା କୁହା ଚାଲିଛି, ସାତ ପ୍ରକାର ଭାବରେ ଭଜନ ହେଉଛି। ତେଣୁ କେତେ ଜଣ ଭକ୍ତ କିଭଳି ପୂଜା କରନ୍ତି ଭଗବାନଙ୍କୁ, ଆ ପୂର୍ବ ଶ୍ଳୋକରେ ଯେଉଁ କହିଲେ କିଭଳି ଭଗବାନଙ୍କୁ ଏଇଭଳି ଭାବରେ ଅଧିଭୂତ, ଅଧିଯଜ୍ଞ ଏବଂ ଅଧି ଦୈବ ବିଷୟରେ ପୂଜା କରନ୍ତି, ଆଉ କେତେ ଜଣ କିଭଳି ପୂଜା କରନ୍ତି ଭଗବାନ, ନା କେଚିତ୍ ବୈତାନିକାହା, ବୈତାନିକା କହିଲେ କର୍ମଯୋଗୀନ। ବେଦରେ ଯେଉଁ ତିନୋଟି କାଣ୍ଡ ରହିଛି, ଗୋଟେ ହେଉଛି କର୍ମକାଣ୍ଡ, କର୍ମକାଣ୍ଡୀୟ ଧାରା ବ୍ୟକ୍ତିମାନଙ୍କ କଥା କୁହା, ଭକ୍ତମାନଙ୍କ କଥା କୁହାଯାଉଛି, ସେମାନେ କର୍ମଯୋଗୀନ। ଦ୍ୱିଜାହା, ଦ୍ୱିଜାହା କହିଲେ ତାଙ୍କର ଦ୍ୱିତୀୟ ଜନ୍ମ ହୋଇଛି, ବା ସେମାନେ ସବୁ ବ୍ରାହ୍ମଣ, ବ୍ରାହ୍ମଣ କ୍ଷେତ୍ରରେ ବୈଶ ଏମାନଙ୍କୁ ଦ୍ୱିଜ ବୋଲି କୁହାଯାଏ। କାହିଁକି ନା, ଏମାନେ ପ୍ରଥମେ ଯେତେବେଳେ ପିତାମାତାଙ୍କ ଠାରୁ ଜନ୍ମ ହୁଅନ୍ତି, ସେଇଟା ହେଉଛି ପ୍ରଥମ ଜନ୍ମ, କିନ୍ତୁ ଏମାନେ ପୁଣି ଗୁରୁଙ୍କ ଦ୍ୱାରା ସଂସ୍କାର ପ୍ରାପ୍ତ ହୁଅନ୍ତି, ଏଇଟା ହେଉଛି ଦ୍ୱିତୀୟ ଜନ୍ମ, ସେଥିପାଇଁ ତାଙ୍କୁ ଦ୍ୱିଜ ବୋଲି କୁହାଯାଏ। ପକ୍ଷୀକୁ ମଧ୍ୟ ଦ୍ୱିଜ କୁହାଯାଏ, କାରଣ ପକ୍ଷୀ ପ୍ରଥମେ ଅଣ୍ଡା ରୂପରେ ଆସେ, ତାପରେ ପୁଣି ସେଠି ଗୋଟେ ସେ ଛୁଆ ଜନ୍ମ ହୁଏ। ତେଣୁ ଏ ଦ୍ୱିଜ ଯେଉଁମାନେ ଦ୍ୱିଜ ହେବେ, ସେମାନେ ବେଦ ଅଧ୍ୟୟନ କରିବା ପାଇଁ ଯୋଗ୍ୟ ହେବେ, ସମସ୍ତେ ବେଦ ଅଧ୍ୟୟନ କରିପାରିବେ ନାହିଁ। ଯେମିତି ପ୍ରଭୁପାଦ ମହାରାଜ ଏ କଥାଟି କହନ୍ତି, ଯେଉଁମାନେ ଜନ୍ମ ହୋଇଛନ୍ତି ବ୍ରାହ୍ମଣ କୂଳରେ ଜନ୍ମ ହେଲେ ମଧ୍ୟ ସେମାନେ ସବୁ ଶୂଦ୍ରର ଅବସ୍ଥାରେ ଅଛନ୍ତି, ଜନ୍ମନା ଜାୟତେ ଶୂଦ୍ର, ଜନ୍ମ ହେଲା ମାନେ ସେମାନେ ଶୂଦ୍ର, ବ୍ରାହ୍ମଣ କୂଳରେ ହୁଅନ୍ତୁ କିଛି ଅସୁବିଧା ନାହିଁ, କିନ୍ତୁ ତଥାପି ସେମାନେ ଶୂଦ୍ର। ସଂସ୍କାରାତ୍ ଭାବେ ଦ୍ୱିଜ, ଯେତେବେଳେ ସେମାନେ ସଂସ୍କାର ଗ୍ରହଣ କରିବେ, ସେମାନଙ୍କୁ ଦ୍ୱିଜ ବୋଲି, ତାଙ୍କ ଦ୍ୱିତୀୟ ଜନ୍ମ ହେଲା। ତେଣୁ ଜଣେ ଯେତେବେଳେ ସଂସ୍କାର ପ୍ରାପ୍ତ ହେବ, ସେତେବେଳେ ସେ ବେଦ ଅଧ୍ୟୟନ କରିବା ପାଇଁ ଯୋଗ୍ୟ ହେବ, ବେଦ ପାଠାତ୍, ନହେଲେ ସମସ୍ତେ ବେଦ ଅଧ୍ୟୟନ କରିପାରିବେ ନାହିଁ। ସେଥିପାଇଁ ଆମର କୁହାଗଲା ପ୍ରଥମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ବ୍ୟାସଦେବ କଥା କହିଛନ୍ତି, ବ୍ୟାସଦେବ ଚିନ୍ତା କରୁଥିଲେ ଏଇଟା, ସ୍ତ୍ରୀ ଶୂଦ୍ର ଦ୍ୱିଜ ବନ୍ଧୁନା ତ୍ରୟୀନ ଶ୍ରୁତି ଗୋଚରା, ସ୍ତ୍ରୀ ଲୋକମାନେ ବା ଶୂଦ୍ରମାନେ ବା ବ୍ରାହ୍ମଣ କ୍ଷେତ୍ରରେ ବୈଶ୍ୟ ଭିତରେ ଯେଉଁମାନେ ସଂସ୍କାର ନେଇଛନ୍ତି, ହେଲେ ମଧ୍ୟ ସେମାନେ ସେଭଳି ଭାବରେ କାର୍ଯ୍ୟ କରୁନାହାନ୍ତି, ସେମାନେ ଦ୍ୱିଜ ବନ୍ଧୁ ବୋଲି କୁହାଯାଏ। ତେଣୁ ସେମାନଙ୍କର ତ୍ରୟୀନ ଶ୍ରୁତି ଗୋଚରା, ଏମାନେ ସବୁ ଶ୍ରୁତି ବା ଶାସ୍ତ୍ରକୁ ଅଧ୍ୟୟନ କରିପାରିବେ ନାହିଁ, ସେମାନେ ବୁଝିପାରିବେ ନାହିଁ, ତାଙ୍କର ଅଧିକାର ନାହିଁ ତାଙ୍କର ସେଥିରେ। କିନ୍ତୁ ଇଏ ଯେଉଁ ଦ୍ୱିଜମାନଙ୍କର ଅଧିକାର ରହିଛି, ଦ୍ୱିଜ ବେଦ ପାଠାତ୍ ଭବେତ୍ ବିପ୍ର, ତେଣୁ ଯେତେବେଳେ ସେମାନେ ଖାଲି ଦ୍ୱିଜ ହୋଇଗଲେ ସେମାନେ ବିପ୍ର ନୁହନ୍ତି, ଦ୍ୱିଜ ହୋଇଗଲେ ମଧ୍ୟ ସେମାନେ ଯଦି ବେଦ ଅଧ୍ୟୟନ କରିବେ ତାହେଲେ ତାଙ୍କୁ କୁହାଯିବ ବିପ୍ର, କିନ୍ତୁ ସେମାନେ ବ୍ରାହ୍ମଣ ନୁହନ୍ତି, ଯାହା ଭିତରେ ତଫାତ୍ ରହିଛି, ଦ୍ୱିଜ ବିପ୍ର ବ୍ରାହ୍ମଣ, ବ୍ରାହ୍ମଣ କେତେବେଳେ କୁହାଯିବ ତାଙ୍କୁ, ନା ବ୍ରହ୍ମ ଜାନାତି ଇତି ବ୍ରାହ୍ମଣ, ବେଦ ଅଧ୍ୟୟନ କରି ଯଦି ସେମାନେ ବ୍ରହ୍ମ ବିଷୟରେ ଜ୍ଞାନ ପ୍ରାପ୍ତ ହୋଇପାରିଲେ ତାହେଲେ ତାଙ୍କୁ ବ୍ରାହ୍ମଣ ବୋଲି କୁହାଯିବ। ତେଣୁକା ଆମର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହନ୍ତି ଏ କଥା, କହନ୍ତି ବ୍ରହ୍ମସୂତ୍ର ନ ଜାଣନ୍ତି ବ୍ରହ୍ମସୂତ୍ରେଣ ଗର୍ବିତା, ଲୋକମାନେ ବ୍ରାହ୍ମଣ କୂଳରେ ଜନ୍ମ ହୋଇଗଲେ ସେମାନେ କହନ୍ତି ଆମେ ସବୁ ବ୍ରାହ୍ମଣ ହୋଇଗଲୁ, ବ୍ରହ୍ମସୂତ୍ର, ବ୍ରହ୍ମସୂତ୍ର କହିଲେ ଯେଉଁ ପଇତା ପକାଉଛନ୍ତି ସେମାନେ ବେଦା ବ୍ରହ୍ମସୂତ୍ର, ସେତେବେଳେ ତା'ର ଦାମ ଥିଲା 2 ପଇସା, 2 ପଇସାର ପଇତା ପକାଇ ସେମାନେ ଭାବନ୍ତି ଆମେ ବହୁତ ବହୁତ ବଡ଼ ହେଇଗଲୁ, ବ୍ରାହ୍ମଣ ହେଇଗଲୁ। କିନ୍ତୁ ବ୍ରହ୍ମସୂତ୍ର ନ ଜାଣନ୍ତି, ବେଦାନ୍ତ ସୂତ୍ରକୁ ଜାଣନ୍ତି ନାହିଁ ସେମାନେ, ବ୍ରହ୍ମସୂତ୍ର ନ ଜାଣନ୍ତି, ବ୍ରହ୍ମସୂତ୍ର ନ ଗର୍ବିତା। ତେଣୁ ଏ ଯେଉଁ ବ୍ରାହ୍ମଣ ବା କ୍ଷତ୍ରିୟ ବା ଯାହା ଅଛି, ଏସବୁ ଗୋଟେ ଜାତିଗତ କଥା ନୁହଁ। ଭଗବାନ କହିନାହାନ୍ତି ଜାତି କଥା କହିନାହାନ୍ତି, ଭଗବାନ କହିଛନ୍ତି ବର୍ଣ୍ଣାଶ୍ରମ, ବର୍ଣ୍ଣ ଏବଂ ଆଶ୍ରମ, ଚାତୁର୍ବର୍ଣ୍ଣ ମାୟା ସୃଷ୍ଟମ ଗୁଣ କର୍ମ ବିଭାଗସ। ଏ ଜାତି କଥା କହିନାହାନ୍ତି ଭଗବାନ, 4 ବର୍ଣ୍ଣ କହିଲେ ଗୁଣ ଏବଂ କର୍ମ ଅନୁସାରେ। ସେହି ବ୍ରାହ୍ମଣ କୂଳରେ ଜନ୍ମ ହେଲେ ମଧ୍ୟ ଯଦି ତାଙ୍କର ସେହି ଗୁଣ ନାହିଁ ବା ସେହି କର୍ମ ନାହିଁ, ତାହେଲେ ସେ ବ୍ରାହ୍ମଣ ହେବେ ନାହିଁ। ସପ୍ତମ ସ୍କନ୍ଧରେ ନାରଦ ମୁନି ଯୁଧିଷ୍ଠିର ମହାରାଜଙ୍କୁ ସେ କଥା ସବୁ କହିଛନ୍ତି, ଧର୍ମ ବିଷୟରେ କହିଛନ୍ତି, ଯସ୍ୟ ଯର୍ ଲକ୍ଷଣ ପ୍ରୋକ୍ତମ ପୁଂସୋ ବର୍ଣ୍ଣାଭିବ୍ୟଞ୍ଜକମ ଯଦନ୍ୟତ୍ରାଭି ଦିଶ୍ୟତେ ତତ୍ତେନେବ ବିନିର୍ଦ୍ଦିଶେତ। ଯଦିଓ ଜଣେ ବ୍ରାହ୍ମଣ କୂଳରେ ଜନ୍ମ ହେଇଛନ୍ତି, କିନ୍ତୁ ତାଙ୍କର ବ୍ରାହ୍ମଣର ଗୁଣ ନାହିଁ, ତେଣୁ ସେମାନେ କ୍ଷତ୍ରିୟ କୁହାଯିବ। ଯେଉଁ ରହିଛନ୍ତି ଆମର କିଏ, ଆମର ଯେଉଁ ଋଷଭଦେବ, ଋଷଭଦେବଙ୍କର 100 ସନ୍ତାନ ଥିଲେ, 100 ସନ୍ତାନ ଭିତରୁ 9 ଜଣ ହେଉଛି ନବଯୋଗେନ୍ଦ୍ର, ସେମାନେ ନବଯୋଗୀ ହେଇଗଲେ ସେମାନେ, ଆଉ 81 ଜଣ କ'ଣ ହେଲେ ବ୍ରାହ୍ମଣ ହେଇଗଲେ, 81 ନା 90। ତାପରେ ଜଣେ ଆମର ହେଉଛନ୍ତି ଋଷଭଦେବ, ଏ ତାଙ୍କ ପୁତ୍ର ହେଉଛନ୍ତି ଭରତ ମହାରାଜ, 9 ଜଣ କ୍ଷତ୍ରିୟ। ତେଣୁ ଯେଉଁ କୂଳରେ ଜନ୍ମ ହେଲେ ମଧ୍ୟ ସେ ତାଙ୍କର ଗୁଣ ଅନୁସାରେ ସେମାନେ ହେଇପାରିବେ। କ୍ଷତ୍ରିୟ କୂଳରେ ଜନ୍ମ ହେଇଥିଲେ ଋଷଭଦେବ, କିନ୍ତୁ ସେ ପୁଣି ବ୍ରାହ୍ମଣ, ତାଙ୍କର ପିତୃମାନେ ପିଲାମାନେ ପୁତ୍ରମାନେ ବ୍ରାହ୍ମଣ ହେଲେ, ଗୁଣକର୍ମ ଅନୁସାରେ ବ୍ରାହ୍ମଣ ହେବେ। ଯେମିତି ପରଶୁରାମ ବ୍ରାହ୍ମଣ କୂଳରେ ଜନ୍ମ ହେଇଥିଲେ, ଯମଦଗ୍ନିଙ୍କ ପୁତ୍ର ହିସାବରେ ଜନ୍ମ ହେଇଥିଲେ, କିନ୍ତୁ ସେ ତାଙ୍କର କର୍ମ ଅନୁସାରେ ସେ କ୍ଷତ୍ରିୟ ହେଇଗଲେ, କ୍ଷତ୍ରିୟ କର୍ମ କଲେ, କ୍ଷତ୍ରିୟମାନଙ୍କୁ ସବୁ ନିଧନ କଲେ। ବିଶ୍ୱାମିତ୍ର ସେ କ୍ଷତ୍ରିୟ କୂଳରେ ଯାହା ହେଇଥିଲେ, କିନ୍ତୁ ପରେ ସେ ତପସ୍ୟା କରି ସେ ଯୋଗୀ ବା ବ୍ରାହ୍ମଣ ହେଇଗଲେ। ବିଶ୍ୱାମିତ୍ର ଏବଂ ବଶିଷ୍ଠଙ୍କର ସେଥିପାଇଁ ଝଗଡ଼ା ହେଉଥିଲା। ବଶିଷ୍ଠ ଋଷି କହୁଥିଲେ ଯେ ତମେ କ'ଣ, ତମେ ହେଉଛ, ତମେ ବ୍ରହ୍ମର୍ଷି ନୁହଁ, ତମେ ହେଉଛ ରାଜର୍ଷି, ରାଜର୍ଷି ନା କ'ଣ, ରାଜର୍ଷି। ତେଣୁ ତାଙ୍କ ଭିତରେ ବହୁତ ଝଗଡ଼ା ହେଇଥିଲା। ଗୋଟେ ଥର ଆମ ଶ୍ରୀମଦ ଗୌରବନ୍ଦ ସେ ମହାରାଜ କହୁଥିଲେ କଥା, ବହୁତ ତାଙ୍କ ଭିତରେ ଝଗଡ଼ା ହେଇଛି। ଏମିତିକି ବିଶ୍ୱାମିତ୍ର ଚାହିଁଲେ ବଶିଷ୍ଠଙ୍କୁ ହତ୍ୟା କରିବା ପାଇଁ, ହଁ ତାଙ୍କର ପୁଅ ପୁତ୍ରମାନଙ୍କୁ ସବୁ ହତ୍ୟା କରିଛନ୍ତି, ତାଙ୍କୁ ଯେତେବେଳେ ହତ୍ୟା କରିବା ପାଇଁ ଆସିଥିଲେ, ସେହି ସମୟରେ ସେଦିନ ପୂର୍ଣ୍ଣମୀ ରାତ୍ରି ହେଇଥିଲା, ଇଏ ବଶିଷ୍ଠ ଏବଂ ତାଙ୍କ ପତ୍ନୀ କିଏ ଅରୁନ୍ଧତୀ, ଏମାନେ ଶୟନ କରିଥିଲେ। ଅରୁନ୍ଧତୀ କହିଲେ କେତେ ସୁନ୍ଦର ଚନ୍ଦ୍ରମାର କିରଣ ପଡ଼ିଛି, ଏଭଳି ଯେତେବେଳେ କହିଲେ, ସେତେବେଳେ ବଶିଷ୍ଠ କହିଲେ ଏଇଭଳି ଭାବରେ ବିଶ୍ୱାମିତ୍ରଙ୍କର ବ୍ରହ୍ମ ତେଜ ରହିଛି। ଏ ବିଶ୍ୱାମିତ୍ର ଆସିଥିଲେ ତାକୁ ହତ୍ୟା କରିବା ପାଇଁ, କିନ୍ତୁ ତାଙ୍କର ଅନୁପସ୍ଥିତିରେ ବଶିଷ୍ଠ ଯେଭଳି ଭାବରେ ଏଇଭଳି ଭାବରେ ତାଙ୍କର କହିଲେ, ତାଙ୍କ ବିଷୟରେ କହିଲେ, ସେତେବେଳେ ସେ ଫେରିଗଲେ, କ'ଣ ତାଙ୍କୁ ହତ୍ୟା କରିବେ, ଫେରିଗଲେ। ତେଣୁ ସେହି ସମୟରେ ବଶିଷ୍ଠ ଋଷି କହିଲେ, ବିଶ୍ୱାମିତ୍ର ତୁମେ ବର୍ତ୍ତମାନ ବ୍ରହ୍ମର୍ଷି ହେଲ। ଏଇଭଳି ଭାବରେ ବହୁତ କଥା ରହିଛି। ତେଣୁ ଇଏ ଯେଉଁ ଯଶ୍ୟ ଯାହାର ଲକ୍ଷଣ ପ୍ରୋକ୍ତମ, ଯାହାର ଲକ୍ଷଣ ଅନୁସାରେ ତାଙ୍କୁ କୁହାଯିବ ସେ କେଉଁ ବର୍ଣ୍ଣର ବ୍ରାହ୍ମଣ। ଯେମିତି ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ଡାକ୍ତର କୂଳ ଡାକ୍ତରଙ୍କର ଜଣେ ପୁତ୍ର ହେଇଛି ମାନେ ସେ ଡାକ୍ତର ହେବ ତା ଠିକ୍ ନୁହଁ, ସେ ଇଞ୍ଜିନିୟର ହେଇପାରେ ବା ଗୋଟେ ଲେବରର ହେଇପାରେ, ଯାହା କିଛି କହିହେବ ନାହିଁ, ତାଙ୍କର ଗୁଣକର୍ମ ଅନୁସାରେ ତାକୁ କୁହାଯିବ ସେ କେଉଁ ବର୍ଣ୍ଣର। ତେଣୁ ଇଏ ଜାତି ପ୍ରଥାଟା ଯେଉଁ ରହିଛି, ଏଇଟା ଆମର ଏଇଟା ଗ୍ଲାନି ହେଇଯାଉଛି, ବର୍ଣ୍ଣର ଗ୍ଲାନି ହେଇ ଧର୍ମର ଗ୍ଲାନି ହେଇଥିବାରୁ ଏଇସବୁ ଜାତି ପ୍ରଥା ସବୁ କଥା ଉଠୁଛି। ଯାହା ବି ହଉ, ଏଠି କୁହାଯାଉଛି ବୈତାନିକା, ବୈତାନିକ ହେଲେ ଯେଉଁ କ'ଣ ବେଦ ଇତ୍ୟାଦି, ବେଦରେ ସବୁ କର୍ମଯୋଗିନ ତ୍ୱାଂ ବୈ ତ୍ୱାମେବ ଯଜନ୍ତେ। କର୍ମୀମାନେ ଯେଉଁ କର୍ମ ମାର୍ଗରେ ପୂଜା କରନ୍ତି, ତ୍ରୈବିଦ୍ୟା ମାଂ ସୋମପା ପୂତ ପା
यज्ञ इष्टवांग स्वगति प्रार्थनते ते पुण्यमासाद्य सुरेंद्र लोकम अस्मति दिव्यान दिव्यदेव भोगान। कर्मकांड धारा रे से माने ये यज्ञ माध्यम रे भगवान का आराधना करी से माने स्वर्ग को उन्नीत हुंती। मत जन प्रश्न पचारे आज जाइल ब्रह्मपुर से जन पचारे जे गत मासर जो संपादकीय भगवत दर्शन रे कहला कर्म मार्ग अवलंबन करी कि भगवत धाम प्राप्त होती ये कमी संभव हे तो देखा पड़ो कौन लिखाई आप संपादकीय मुझे किसी कहल ना तो देखा पड़ो कौन से लिखिंट गत मास संपादकीय भगवत दर्शन इत्यादि सब बहुत लोग अच्छा अनुसंध पढ़ा पढ़ पढ़ापढ़ी करके बहुत ये पढ़ प्रश्न सब रोच तेणु जहाँ भी ननु ते इंद्र वरुणादीन जदंते न तु माम इत्याताह। यदि भगवान कहिबे हे अक्रूर से जो मैने कर्मजोग मान पूजा इत्यादि करती से मैंने ब्रह्म इंद्र वरुण एम पूजा करती ना मत कौन पूजा करती इंद्र स्वाहा इंद्र स्वाहा सब रही सब अग्नि आहुति दिखती तेणु अग्नि स्वाहा अग्नाय स्वाहा वरुणाय स्वाहा इंद्राय स्वाहा कहीकि सब वरुण दिखती से पूजा करते ना मत के पूजा कले तुम कौ ना ननु वज्रहस्ताधीन रूपाणी जेसांगे जे अमरा तेसांग माख्याय नामना त्वामेव जदंते। तेणु जमती वज्रहस्त कहले इंद्र इंद्राय स्वाहा कह जा इंद्र स्वाहा कहले प्रकृत में भगवान की से पूजा करती केमी से अयं भाव तार भाव हूँ कौन ना इंद्र वरुणादि सुक्ते इंद्रियादय सर्वेश्वर्ण प्रकाशंते न तो सर्वेश्वरा भाव संभवती। तेणु आर अर्थटा कौन हो बुझीपी इंद्र रूप से जमी भगवान कहले भगवान जमी कहले भगवद गीतार भगवान कही जाती कि जेपी अन्य देवता भक्ता जदंते श्रद्धानुता ते भी मामेव कौंत जदंते अविधिपूर्वकम जे विभिन्न देवता मान पूजा करते से मत भगवान पूजा होती सीटा अविधिपूर्वकम पूजा होमती भगवान देवता मान भगवान बाहू सहित तुलना कराए देवता मान बा मुख बाहू रूपादेभ्य पुरुष आश्रम यू देवता मान भगवान अंग बोली कह भगवान बाहू बोली कहुए ये सब रही देवता ऋषि सब ये भगवान सब अंग विराट रूप से अंग सब रोचे तेणु देवता मान पूजा कला मान भगवान पूजा किंतु होटा अविधिपूर्वक पूजा होविधिपूर्वक कहले से जानते ना देवता मान अंतिम से जानते देवता मान अंतिम ईश्वर यही भाव पूजा करें सीटा हूँ अविधिपूर्वकम जदि से भावे इंद्र जमी आमर ब्रह्मा ब्रह्म संगीत कही सब देवता मान पूजा विषय पूरा पूजा आराधना कहटा कर विधिपूर्वकम पूजा जमी सृष्टि स्थिति प्रलय साधन शक्ति रेखा छाई वजस् भुवना विभर्ति दुर्गा इच्छा अनुरूपम बीजस्य चेष्टते सा गोविंदमादि पुरुषं तमहं भजामि। इंदी दुर्गा देवी जो मैंने भजन करती पूजा करती भावती कौन ना दुर्गा देवी होती आद्या शक्ति जो कृष्ण बा राम ये सब शक्ति पाती ये भाव दुर्गा देवी पूजा करती किंतु ब्रह्मा जे कि तत्व जानते सी कहले ये जो दुर्गा देवी जो बहुत शक्ति रही सृष्टि स्थिति प्रलयर से साधन करबकि व्यवस्था से करु छाइव जस्य भुवनानी से तांकर स्वतंत्र भाव से कार्य करें छाया भली जमी आलोक अनुसार वस्तुर छाई परिवर्तित होती भाव दुर्गा देवी जो ये सब सृष्टि स्थिति प्रलय कर भगवान इच्छा रे भगवान जो चाहिए सीटा से भाव कार्य करेंगे तब इच्छा मत माया सुजे कारागार कहुचे ତେଣୁ ଏ ଯେଉଁ ଦେବତାମାନଙ୍କୁ ପୂଜା ହେଉଛି ସେଇଟା ଭଗବାନ ଯଦି ପୂଜା ହେଉଛି କିନ୍ତୁ ସାଧାରଣତଃ ଲୋକମାନେ ଅବିଧିପୂର୍ବକ ପୂଜା କରନ୍ତି କିନ୍ତୁ ବିଧିପୂର୍ବକ ପୂଜା ରହିଛି ଯେମିତି ଆମର ଜୟ ଜୟ ଗୋପେଶ୍ୱର ବୃନ୍ଦାବନ ମାଝ ଜୟ ଜୟ କୃଷ୍ଣ ସଖା ବଟୁ ଦ୍ୱିଜ ରାଜ ଗୋପେଶ୍ୱର ବ୍ରଜମାନେ ବ୍ରଜବାସୀମାନେ ଶିବଜୀଙ୍କର ଆରାଧନା କରନ୍ତି ଏବଂ ଗୋପୀମାନେ କାତ୍ୟାୟନୀଙ୍କ ଆରାଧନା କରିଥିଲେ ସେଇଟା ଅଭିଧିପୂର୍ବକ ପୂଜା ନଥିଲା ସେଇଟା ହେଉଛି ବିଧିପୂର୍ବକ ପୂଜା ଯଦି ଦେବତାମାନଙ୍କୁ ଆମେ ପୂଜା କରିବା ପ୍ରଭୁ ଆମକୁ ଯେମିତି ଗୋପୀମାନେ କହିଥିଲେ କାତ୍ୟାୟନୀ ପୂଜାରେ କହୁଥିଲେ କ'ଣ ନା ନନ୍ଦଗୋପ ସୁତଂ ଦେବୀ ପତିମେ କୁରୁତେ ନମ ଏଇଭଳି ଭାବରେ କହି ସେ ପୂଜା କରୁଥିଲେ କାତ୍ୟାୟନୀ ଦେବୀଙ୍କୁ ନନ୍ଦଗୋପ ସୁତ କୃଷ୍ଣ ଆମର ପତି ହୁଅନ୍ତୁ ତେଣୁ ଏଇଟା ହେଉଛି ବିଧିପୂର୍ବକ ପୂଜା ତେଣୁ ଏଭଳି ଭାବରେ ପଞ୍ଚମ ଶ୍ଳୋକରେ କହିଲେ ବୈଷ୍ଣବ ତୋଷଣ ଯୁବ ଗୋସ୍ୱାମୀ କହୁଛନ୍ତି ତେ ତ୍ୱଂ ଭୁକ୍ତା ସ୍ୱର୍ଗଲୋକଂ ବିଷାଣମ୍ ଆମେ ଏଇ ଶ୍ଳୋକଟି କହିଥିଲେ ମଧ୍ୟ ତ୍ରିବିଦା ମାଂ ସୋମ ପାପୁତ ପାପା ଯେଉଁ ରହିଛି ସେମାନେ କର୍ମକାଣ୍ଡ ଧାରରେ ଭଗବାନଙ୍କର ପୂଜା କରନ୍ତି ତେଣୁ ସେମାନେ ସ୍ୱର୍ଗଲୋକକୁ ଉନ୍ନୀତ ହୁଅନ୍ତି ସନାତନ ଗୋସ୍ୱାମୀ କହୁଛନ୍ତି ଦ୍ୱିଜ ଇତି ତେଷାମେବ ତ୍ରୟାମ ଅଧିକାରାତ୍ ମୁଁ ଏ କଥାଟି କହିଦେଇଛି ଦ୍ୱିଜ ନହେଲେ ଏଇ ଶାସ୍ତ୍ର ଅଧ୍ୟୟନ କରିବା ପାଇଁ ସେମାନେ ଯୋଗ୍ୟ ନୁହନ୍ତି ଅଧିକାର ଆସିବ ନାହିଁ କିଛି ବର୍ଷ ତଳେ ଆମର ଜଣେ ରହିଛନ୍ତି ଆମର ଯେଉଁ ଶଙ୍କରାଚାର୍ଯ୍ୟଙ୍କର ଯେଉଁ ରହିଛନ୍ତି ଶଙ୍କରାଚାର୍ଯ୍ୟ ଜଣେ ସେ କହିଥିଲେ ଦିଲ୍ଲୀରେ ସେ କହିଲେ ସ୍ତ୍ରୀ ଲୋକମାନଙ୍କ ବେଦ ଅଧ୍ୟୟନର ଅଧିକାର ନାହିଁ ଏକଥା କହିଦେଇଥିଲେ ସେଥିପାଇଁ ବହୁତ ପାଟିତୁଣ୍ଡ ମାନେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ସେଥିପାଇଁ ଯେମିତି କାହିଁକି କହିଲେ ସ୍ତ୍ରୀ ଲୋକମାନଙ୍କ ସମାନ ଅଧିକାର ରହିଛି ଏ କଥାଟିକୁ ଲୋକମାନେ ବୁଝିପାରନ୍ତି ନାହିଁ ଏ ଜିନିଷଟା ଯାହା ବି ହଉ ତେଣୁ ବିତତେଇ ବହୁଧା ବିସ୍ତାରିତେଇ ବହୁତ ପ୍ରକାର ଏବଂ ବହୁବିଧ ଯଜ୍ଞ ବିତତା ବ୍ରହ୍ମଣ ମୁଖେ ବେଦରେ ଅନେକ ପ୍ରକାର ଯଜ୍ଞର ବ୍ୟବସ୍ଥା କରାଯାଇଛି କିନ୍ତୁ କର୍ମଯାନ ଇତି ତାନ ସର୍ବାନ୍ ଏ ଶ୍ଳୋକ ଭଗବତ ଗୀତ ନାହିଁ କି ଏବଂ ଏଇଭଳି ଭାବରେ ବହୁବିଧ ଯଜ୍ଞ ବିତତା ବ୍ରହ୍ମଣ ମୁଖେ କର୍ମଯାନ ଇତିତାନ ମୁଖ୍ୟ ସେ ଏଠୁ କର୍ମକାଣ୍ଡ ଧାରାରେ ବହୁତ ପ୍ରକାର ଯଜ୍ଞ ରହିଛି ବେଦରେ ଅନେକ ପ୍ରକାର ଯଜ୍ଞ ରହିଛି ଭଗବତ ଗୀତାରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି ଚତୁର୍ଥ ଧାରାରେ ଏଇଟା କୁହାଯାଇଛି ଏବଂ ବହୁବିଧ ଯଜ୍ଞ ବିଦତା ବ୍ରହ୍ମଣ ମୁଖେ କର୍ମଜାନ ବିତାନ ଏବଂ ଜ୍ଞାତ ବିମୁଖ୍ୟ ସେ ତେଣୁ ଜଣେ ଯେତେବେଳେ କର୍ମକାଣ୍ଡ ଯଜ୍ଞ କରି କରି ଯଦି ଉନ୍ନତ ଲୋକ ଯାଉଛି ପୁଣି ଫସୁଛି ପୁଣି ଯାଉଛି ପୁଣି କହୁଛି କ'ଣ କିଣି ପୁଣ୍ୟ ମର୍ତ୍ତ ଲୋକ ବିଶନ୍ତି ଏଇଭଳି ଭାବରେ ଯାଇ ବହୁତ ଜନ୍ମ ପରେ ସେମାନେ ଜାଣନ୍ତି ଏଥିରେ କୌଣସି ଆନନ୍ଦ ନାହିଁ ସେମାନେ କହୁଛନ୍ତି ବ୍ରହ୍ମ ଭଗବାନଙ୍କ ସହିତ ମିଶି ଏକ ହେବା ପାଇଁ ଚାହାନ୍ତି ସେମାନେ ସେମାନେ ଜ୍ଞାନ ମାର୍ଗକୁ ଆସନ୍ତି କର୍ମକାଣ୍ଡ ଠାରୁ ସର୍ବକର୍ମ କଳ କ୍ଷୀଳପାତ ଜ୍ଞାନେ ପରିସମାପତେ କର୍ମକାଣ୍ଡ ଧାରାରେ ଯେତେବେଳେ ଯାଇକରି ଯେତେବେଳେ ସେମାନେ ନିରାଶ ହୁଅନ୍ତି ସେତେବେଳେ ସେ ଜ୍ଞାନ ମାର୍ଗକୁ ଆଶ୍ରୟ କରନ୍ତି ଜ୍ଞାନ ମାର୍ଗରେ ମଧ୍ୟ ପୁଣି ଓନା ଜନ୍ମନାମନ୍ତେ ଜ୍ଞାନବାନ ମାନ ପ୍ରପଦ୍ୟତେ ଜ୍ଞାନ ମାର୍ଗରୁ ପୁଣି ଯାଇକି ଅନ୍ତିମରେ ବହୁ ଜନ୍ମ ବିତିଗଲା ପରେ ସେମାନେ ଭଗବାନଙ୍କର ଭକ୍ତି ଆଚରଣ କରନ୍ତି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ଷଷ୍ଠ ଶ୍ଳୋକ କୁହାଯାଉଛି ଏକେ ତୁ ଅଖିଳ କର୍ମାଣି ସନ୍ୟସ୍ୟୋପସମଙ୍ଗତ ଜ୍ଞାନିନୋ ଜ୍ଞାନ ଯଜ୍ଞେନ ଯଜନ୍ତି ଜ୍ଞାନ ବିଗ୍ରହମ୍ ଏସବୁ ତତ୍ତ୍ୱ ରହିଛି ତ ତତ୍ତ୍ୱଟା ଟିକେ କଷ୍ଟସାଧ୍ୟ ଜିନିଷ ଏତେ ବୁଝିହେବ ମାନେ ଏତେ ଟିକେ ଇଏ ହେବ ଯାହା ହଉ ଆମକୁ ପଢ଼ିବାକୁ ପଡ଼ିବ ତେଣୁ ଏ ଛଅ ନମ୍ବର ଶ୍ଳୋକରେ କହୁଛନ୍ତି କେଚିତ୍ ଆ ପୂର୍ବ ମଧ୍ୟ କୁହାଗଲା ନା ଏଇଟା ପାଞ୍ଚରେ ଛଅ କେଚିତ୍ ଗଲା ଛଅ ନମ୍ବର କୁହାଯାଉଛି ଆଉ କେତେଜଣ ଅଖିଳ କର୍ମାଣି ଅଖିଳ କର୍ମାଣି ଯେତେ ସବୁ କର୍ମ ରହିଛି କର୍ମ କହିଲେ ଯେକୌଣସି କର୍ମ କର୍ମ ପୁଣି ଅଲଗା ପ୍ରକାର ସବୁ ରହିଛି କର୍ମ ଅକର୍ମ ବିକର୍ମ କର୍ମାଣି ଅପି ବୋଧବ୍ୟମ୍ ବୋଧବ୍ୟମ୍ ଚ ବିକର୍ମଣ ଅକର୍ମଣ ସେ ବୋଧବ୍ୟମ୍ ଗହନା କର୍ମଣ ଗତି କର୍ମ କହିଲେ ଯେକୌଣସି କର୍ମ ତା ନୁହଁ, ବୁଝିବ ନାହିଁ। ବେଦରେ ଯେଉଁ ଅନୁମୋଦିତ କର୍ମ ସେଇଟାକୁ କର୍ମ ବୋଲି କୁହାଯିବ। ତେଣୁ ଏଇ ଯେଉଁ ଅଖିଳ କର୍ମାଣି କହିଲେ, ବେଦରେ ଯେଉଁ ସବୁ କର୍ମ ଅନୁମୋଦିତ ହେଇଛି, ସେଇ କର୍ମ ଦ୍ୱାରା ସନ୍ନ୍ୟାସ୍ୟ ଏଇସବୁ କର୍ମକୁ ତ୍ୟାଗ କରି ବିଧିନା ସନ୍ତର୍ଯ୍ୟ ଉପଶମଂ କହିଲେ ନିବୃତ୍ତି ଗତହା ପ୍ରାପ୍ତ ଏକ କେଚିତ୍ ଜ୍ଞାନୀନ ଜ୍ଞାନ ଯଜ୍ଞନ ଜ୍ଞାନ ବିଗ୍ରହଂ ତ୍ୱାଂ ଯଜନ୍ତି। ଏଇଟା ମୁଁ କହିଲି ଆ ପୂର୍ବରୁ, ସର୍ବକର୍ମାକ୍ଷୀଳ ପାର୍ଥ ଜ୍ଞାନ ପରିସମାପ୍ତି। କର୍ମରେ ଯାଇ ଯାଇକରି ଏଭଳି ଭାବରେ ଭୌତିକ ଜଗତରେ ବହୁତ ଭାବ ସେମାନେ ଏମିତି କଲେ, ସ୍ୱର୍ଗ ଲୋକ ଗଲେ ବହୁତ ଐଶ୍ୱର୍ଯ୍ୟ ରହିଛି। ଏଇଭଳି ଭାବରେ ସେମାନେ ବ୍ରହ୍ମ ଲୋକ ଯାଇକରି ମଧ୍ୟ ସେଠି ପ୍ରକୃତ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି ନାହିଁ। ତେଣୁ ସେ କର୍ମ ମାର୍ଗ ତ୍ୟାଗ କରି ଜ୍ଞାନ ମାର୍ଗକୁ ଆଶ୍ରୟ କରନ୍ତି, ସେ କଥା ଏଇଠି ଶ୍ଳୋକରେ କୁହାଯାଉଛି। ଜ୍ଞାନ ମାର୍ଗ ମାହ ଏକ ଇତି, କେତେଜଣ କର୍ମୀ ରହିଛନ୍ତି, କେତେଜଣ ଜ୍ଞାନୀ ମଧ୍ୟ ରହିଛନ୍ତି, ଜ୍ଞାନୀମାନଙ୍କ କଥା କୁହାଯାଉଛି। ଜ୍ଞାନ ଯଜ୍ଞେନ ସମାଧିନା ଜ୍ଞାନ ବିଗ୍ରହ ଜ୍ଞାନ ସ୍ୱରୂପମ୍, ଯେମିତି ଆମର କିଏ ଆମର ସୁଖଦେବ ଗୋସ୍ୱାମୀ, ଇଏ ପ୍ରଥମେ ଜ୍ଞାନ ମାର୍ଗରେ ଥିଲେ, ବ୍ରହ୍ମଚିନ୍ତନ କରୁଥିଲେ, କିନ୍ତୁ ସେ ତାପରେ ଯେତେବେଳେ ଭଗବାନଙ୍କ କଥା ଶ୍ରବଣ କଲେ ସେତେବେଳେ ସେ ଆକର୍ଷିତ ହୋଇକରି ଆସିଲେ। ସେହିଭଳି ଭାବରେ ଆମର ଯେଉଁ ରହିଛନ୍ତି ଚାରି କୁମାର, ସନକ ସନାତନ ସନାତନ ସନତ କୁମାର, ଏମାନେ ମଧ୍ୟ ପ୍ରଥମେ ଜ୍ଞାନୀ ଥିଲେ, କିନ୍ତୁ ଭଗବାନଙ୍କର ଯେତେବେଳେ ରୂପ ଦର୍ଶନ କଲେ ବୈକୁଣ୍ଠ ଲୋକରେ, ଭଗବାନଙ୍କର ପାଦପଦ୍ମରେ ଥିବା ତୁଳସୀର ମକରନ୍ଦ ବାୟୁକୁ ଯେତେବେଳେ ଆଘ୍ରାଣ କଲେ, ସେତେବେଳେ ସେ ଏଇ ଭକ୍ତରେ ପରିଣତ ହେଲେ। ଆମର ପ୍ରଭୁପାଦ ମହାରାଜ କହନ୍ତି, ବହୁତ ଉଦାହରଣ ରହିଛି ଜଣେ ଜ୍ଞାନୀ ଭକ୍ତରେ ପରିଣତ ହୋଇଛନ୍ତି, କିନ୍ତୁ ଏପରି କୌଣସି ଉଦାହରଣ ନାହିଁ ଜଣେ ଭକ୍ତ ଜ୍ଞାନୀରେ ପରିଣତ ହୋଇଛନ୍ତି, ଏଭଳି କୌଣସି ଉଦାହରଣ ନାହିଁ। ଆଉ ଜଣେ ବହୁତ ବଡ଼ ଜ୍ଞାନୀ ଥିଲେ ଶଙ୍କରାଚାର୍ଯ୍ୟଙ୍କ ଧାରାରେ, ଆମର ଯେଉଁ ମଧୁସୂଦନ ସରସ୍ୱତୀ, ମଧୁସୂଦନ କାଶୀରେ ସେ ଥିଲେ, ତାଙ୍କର ହଜାର ହଜାର ଶିଷ୍ୟ ଥିଲେ, କିନ୍ତୁ ସେ ଯେତେବେଳେ ଯାଇଥିଲେ ବୃନ୍ଦାବନରେ ଭଗବାନଙ୍କ ରୂପ ଦେଖି ଭଗବାନଙ୍କ କୃପା ପ୍ରାପ୍ତ ହୋଇଗଲେ, ତେଣୁ ସେ ଆଉ ଅହଂ ବ୍ରହ୍ମାସ୍ମି ଏସବୁ ଚିନ୍ତା ଛାଡ଼ିକରି ଭଗବାନ ଭଜନ କଲେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ। ତେଣୁ ତାଙ୍କର ଶିଷ୍ୟମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଶଙ୍କରାଚାର୍ଯ୍ୟ ମଧ୍ୟ ସେ କଥା କହିଲେ ନା, ଶଙ୍କରାଚାର୍ଯ୍ୟ ମଧ୍ୟ ସେ ମଧ୍ୟ ଅବଶ୍ୟ ସେ ଶିବଜୀଙ୍କର ଅବତାର, କିନ୍ତୁ ସେ ଏଇ ଯେଉଁ ରହିଛି ସେ ମାୟାବାଦ ପ୍ରଚାର କରିଥିଲେ, ମାୟାବାଦ ପ୍ରଚାର କରିଥିଲେ, ତେଣୁ ସେ ଯେଉଁ ମୋହମୁଦ୍ଗରରେ ସେଟା ରଚନା କରିଥିଲେ କ'ଣ, ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ଼ମତେ ସମ୍ପ୍ରାପ୍ତେ ସନ୍ନିହିତେ କାଳେ ନହି ନହି ରକ୍ଷତି ଦୁକ୍ରୁନୁ କରଣେ ଭଜ ଗୋବିନ୍ଦମ। ଯେତେବେଳେ ଆଙ୍କର ବହୁତ କମ୍ ବୟସ ଆୟୁଷ ଥିଲା ନା, ଆଙ୍କର ଯେଉଁ ଶଙ୍କରାଚାର୍ଯ୍ୟଙ୍କର 24 ବର୍ଷ ନା କେତେ ତାଙ୍କର, ବୋଧେ ବହୁତ କମ୍ ବୟସ ସେ ଜୀବନ ଧାରଣ କରିଥିଲେ। ତେଣୁ ଯାହା ହଉ, ସେ ଥରେ କାଶୀରେ ଯାଉଥିଲା ବେଳେ ଦେଖିଲେ ଜଣେ ବୃଦ୍ଧ ବ୍ୟକ୍ତି, ବୃଦ୍ଧ ବ୍ୟକ୍ତି ସେ ନର ନର ଗ୍ରାମର ସବୁ ଘୋଷୁଛି, ଦୁକ୍ରୁନ କରଣେ ଏ ବ୍ୟାକରଣ ସବୁକୁ ମୁଖସ୍ଥ କରୁଛି। ତେଣୁକରି ଶଙ୍କରାଚାର୍ଯ୍ୟଙ୍କର କ୍ରୋଧ ଆସିଲା, ତେଣୁ ସେ ଏଇ ଶ୍ଳୋକଟି ଲେଖିଥିଲେ, ଭଜଗୋ ଆରେ ମୂର୍ଖ, ତୁମେ ମୃତ୍ୟୁ ସମୟରେ ତୁମ ବ୍ୟାକରଣ ତୁମକୁ ସାହାଯ୍ୟ କରିବ ନାହିଁ, ଭଗବାନ ଭଜନ କର, ଭଜ ଗୋବିନ୍ଦମ। ତେଣୁ ଶଙ୍କରାଚାର୍ଯ୍ୟଙ୍କର ଯେଉଁମାନେ ଅନୁଗାମୀ ଥିଲେ ସେମାନେ କହିଲେ କ'ଣ, ଏଇଟାକୁ ତାକୁ ଏଭଳି ଭାବରେ ଅର୍ଥ ଭାବିଲେ କ'ଣ ନା, ମୂଢ଼ମାନେ ମୂର୍ଖମାନେ ଭଗବାନଙ୍କ ଭଜନ କରିବେ, ଜ୍ଞାନୀମାନେ ବ୍ରହ୍ମଚିନ୍ତନ କରିବେ, ଏଇଭଳି ଭାବରେ ସେମାନେ ତା'ର ଅର୍ଥକୁ ଗ୍ରହଣ କଲେ। ସେ ଯାହା ହେଉ, ଏ ମଧୁସୂଦନ ସରସ୍ୱତୀ ପାଦ ଯେତେବେଳେ ଏଇଭଳି ଭାବରେ ଭଗବାନ ଭଜନ କଲେ, ସେତେବେଳେ ତାଙ୍କ ଶିଷ୍ୟମାନେ ପଚାରିଲେ ଯେ ଆମକୁ କ'ଣଟା ଆକ୍ଚୁଆଲି ତତ୍ତ୍ୱଟା କ'ଣ ଠିକ୍ ଭାବରେ ଆମକୁ କୁହନ୍ତୁ, ଆପଣ ତ କହୁଥିଲେ ବ୍ରହ୍ମ ହେଉଛନ୍ତି ସତ୍ୟ ଜଗତ ମିଥ୍ୟା, ଏବେ କ'ଣ ପୁଣି ଭଗବାନଙ୍କର ଆଉ ଗୋଟେ କିଏ ବସ୍ତୁ ଗୋଟେ ଜାଣିଲେ ସେ ଭଗବାନ କିଏ, ଆମେ ତ ଭଗବାନ ନମନାରାୟଣାୟ ସନ୍ୟାସୀ ମାନେ ତାଙ୍କର ମାୟାବାଦୀମାନଙ୍କର ସନ୍ୟାସୀମାନେ ଦଣ୍ଡ ଧାରଣ କରନ୍ତି ଏକଦଣ୍ଡୀ ସନ୍ୟାସୀମାନେ ସେମାନେ ଯେତେବେଳେ ପ୍ରଣାମ କରନ୍ତି ଅନ୍ୟ ଦୁଇ ଜଣଙ୍କୁ ଜଣେ ଅନ୍ୟ ଜଣଙ୍କୁ ସେତେବେଳେ ସେ କହନ୍ତି ନମ ନାରାୟଣାୟ ନମ ନାରାୟଣ କହିଲେ ଆମେ ସବୁ ନାରାୟଣ ହୋଇଗଲୁ ସମସ୍ତେ ନାରାୟଣ ଦରିଦ୍ର ନାରାୟଣ ପ୍ରଭୁପାଦ ମହାରାଜ ଏ ଶବ୍ଦଟାକୁ ବହୁତ ବହୁତ କ୍ରୋଧ ପ୍ରକାଶ କରନ୍ତି ଦରିଦ୍ର ନାରାୟଣ ଦରିଦ୍ର ବ୍ୟକ୍ତି କେବେ ହେଲେ ନାରାୟଣ ହୋଇପାରିବ ନାହିଁ କି ନାରାୟଣ ବ୍ୟକ୍ତି ନାରାୟଣ କେବେ ହେଲେ ଦରିଦ୍ର ହୋଇପାରିବ ନାହିଁ ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି ନା ଜସ୍ତୁ ନାରାୟ ଏ ଆମର ଦ୍ୱିତୀୟ ଅପରାଧ ନାମ ଅପରାଧ ଦ୍ୱିତୀୟ ଅପରାଧ ହେଉଛି ଜସ୍ତୁ ନାରାୟଣ ଦେବଂ ବ୍ରହ୍ମ ରୁଦ୍ରାଦି ଦେବତୈ ସମସ୍ତ ନୈବ ବିଖ୍ୟାତି ସ ପାଷଣ୍ଡି ଭବେ ଧ୍ରୁବମ୍ ବ୍ରହ୍ମା ଶିବ ଆଦି ଦେବତାମାନଙ୍କୁ ଯେଉଁମାନେ ଭଗବାନ ବିଷ୍ଣୁଙ୍କ ସହିତ ସମାନ ବୋଲି ବିଚାର କରିବା ତାଙ୍କଠାରୁ ସ୍ୱତନ୍ତ୍ର ବିଚାର କରିବେ ସେ ହେଉଛି ବଡ଼ ପାପୀ ବ୍ୟକ୍ତି ମାନେ ସେ ଗୋଟେ ବଡ଼ ଅପରାଧ ଦ୍ୱିତୀୟ ନମ୍ବର ଅପରାଧ ସେ ପାଷଣ୍ଡି ସେମାନେ ନିଶ୍ଚିନ୍ତ ଭାବରେ ପାଷଣ୍ଡି ଧ୍ରୁବମ୍ ନିଶ୍ଚିନ୍ତ ଭାବରେ ପାଷଣ୍ଡି ଅନ୍ୟ କିଛି ନୁହନ୍ତି ସେମାନେ ତେଣୁ ଏ ତତ୍ତ୍ୱଟା କ'ଣ ନା ସେ ଏଇ ଶ୍ଳୋକଟି କହିଥିଲେ ବହୁତ ପ୍ରସିଦ୍ଧ ଶ୍ଳୋକ ବଂଶୀ ବିଭୂଷିତ କରାତ୍ ନବନିରଦାଭାତ୍ ପୀତାମ୍ବରା ତରୁଣ ବିମ୍ବ ଫଳା ଅଧରୋଷ୍ଠାତ୍ ପୂର୍ଣ୍ଣେନ୍ଦୁ ସୁନ୍ଦର ମୁଖାତ୍ ଅରବିନ୍ଦ ନେତ୍ରାତ୍ କ୍ରିଷ୍ଣାତ୍ ପରମ କିମପି ତତ୍ତ୍ୱମ୍ ଅହମ୍ ନ ଜାନେ ତେଣୁ ଏଇ କଥାଟି ସେ କହିଥିଲେ ଆଠରୁ ଆଉ କିଛି ପରମ ତତ୍ତ୍ୱ ନାହିଁ କିନ୍ତୁ ଭଗବତ ଗୀତାରେ ଭଗବାନ କହିଲେ ମତ ପରତର ନାନ୍ୟତ୍ କିଞ୍ଚିତ ଅସ୍ତି ଧନଞ୍ଜୟ ମୋଠାରୁ ଆଉ କିଛି ଉନ୍ନତର ସତ୍ୟ ନାହିଁ ବା ତତ୍ତ୍ୱ ନାହିଁ ସେ କଥା ମଧୁସୂଦନ ସରସ୍ୱତୀପାଦ କହିଲେ ବଂଶୀ ବିଭୂଷିତ କରାତ୍ ସିଏ ହେଉଛନ୍ତି ଶ୍ରେଷ୍ଠ ତତ୍ତ୍ୱ ଅନ୍ତିମ ତତ୍ତ୍ୱ ହେଉଛନ୍ତି ସିଏ ଯାହାଙ୍କର କରରେ ବା ହସ୍ତରେ ବଂଶୀ ରହିଛି ବିଭୂଷିତ ହୋଇଛନ୍ତି ବଂଶୀ ବିଭୂଷିତ କରାତ୍ ବିଭୂଷଣ କରି କନ୍ୟାକୁ ଆଣ ଆମର ରଚନା କଲେ ଉପେନ୍ଦ୍ର ଭଞ୍ଜ ସବୁ ବୈଦେଶୀ ବିଳା ସବୁ ବରେ ରଚନା କରିଦେ ସବୁ ବ ପ୍ରଥମେ ଆରମ୍ଭ ହେଲା ବରେ କବି ସମ୍ରାଟ କବି ସମ୍ରାଟ ତେଣୁ ଏଇଠି ଯେଉଁ କୁହାଗଲା ଯେ କ'ଣ ବଂଶୀ ବିଭୂଷିତ କରାତ୍ ବଂଶୀରେ ବିଭୂଷିତ ହେଇଛି ତାଙ୍କର ହସ୍ତ ବଂଶୀ ବିଭୂଷିତ କରାତ୍ ନବନିରଦ ଆଭାତ୍ ତାଙ୍କ ରୂପ କିଭଳି ନବନିରଦ ନବ ବର୍ଷା ଋତୁ ନବ ନବ ବାଦଲ ଯେଉଁଭଳି ଭାବରେ ରହିଛନ୍ତି ନବ ଶ୍ୟାମ ଶ୍ୟାମ ଏହିଭଳି ଭାବରେ ତାଙ୍କ ରୂପ ନବନିରଦ ଆଭାତ୍ ଏବଂ ପୀତାମ୍ବରାତ୍ ପୀତାମ୍ବର ଧାରଣ କରିଛନ୍ତି ଭଗବାନ ସେ ହଳଦିଆ ବସ୍ତ୍ର ଧାରଣ କରିଛନ୍ତି ପୀତାମ୍ବରାତ୍ ଅରୁଣବିମ୍ବ ଫଳାତ୍ ଅଧର ଓଷ୍ଠାତ୍ ଏବଂ ଅଧର ଏବଂ ଓଷ୍ଠ ନିମ୍ନ ଓଷ୍ଠ ଏବଂ ଉପର ଓଷ୍ଠ ଏଇ ଦୁଇଟି ଅଧର ଉପରଟାକୁ ଓଷ୍ଠ ବୋଲି କୁହାଯାଏ ତଳଟାକୁ ଅଧର ବୋଲି କୁହାଯାଏ ଏଇ ଦୁଇଟି ହେଉଛି ଅରୁଣବିମ୍ବ ଲାଲ ରହିଛି ଲାଲ ରଙ୍ଗ ଦେଖାଯାଉଛି ସେ ତାଙ୍କର ଓଷ୍ଠ ଏବଂ ଅଧର ଅରୁଣବିମ୍ବାତ୍ ଓଷ୍ଠ ଅରୁଣବିମ୍ବାତ୍ ତାପରେ କୃଷ୍ଣା କିମପି ବରଂ ତତ୍ତ୍ୱ ଅହମ୍ ନ ଜାନେ ସିଏ ହେଉଛନ୍ତି କୃଷ୍ଣ ତାଙ୍କଠାରୁ ଆଉ କିଛି ଉନ୍ନତର ତତ୍ତ୍ୱ ମୁଁ ଜାଣିନାହିଁ ଏଇଭଳି ଭାବରେ କହିଲେ ଯାହା ହଉ ଏ ଜ୍ଞାନୀମାନଙ୍କ କଥା କୁହାଯାଉ ସେମାନେ ଜ୍ଞାନୀ ଭାବନ୍ତି ବ୍ରହ୍ମ ସତ୍ୟ ଆଉ କିଛି ତା ଉପରେ କିଛି ନାହିଁ ଆଉ ସବୁ ଜଗତ ମିଥ୍ୟା ଠିକ ଜ୍ଞାନୀମାନଙ୍କ କଥା କୁହାଯାଉଛି ସପ୍ତମ ଶ୍ଳୋକରେ ଜ୍ଞାନ ଯଦ୍ବା ଜ୍ଞାନସେବ ଯଦ୍ବା ଜ୍ଞାନସି ଜ୍ଞାନସେ ଏବ ବିଶେଷତଃ ଗ୍ରହ ଗ୍ରହଣ ଆସ୍ୱାଦନ ଯଥସ୍ତତଃ ବ୍ରହ୍ମେତି ଅର୍ଥ ସେମାନେ କହନ୍ତି ବ୍ରହ୍ମ ହେଉଛନ୍ତି ଶ୍ରେଷ୍ଠ ଆଉ ତା ଉପରେ ଆଉ କିଛି ନାହାନ୍ତି ଭଗବତ ଗୀତାରେ ଭଗବାନ କହିଲେ କ'ଣ ନା ସେ କହିଲେ ଭଗବାନ କହିଲେ ଯେ ସିଏ ବର୍ତ୍ତମାନ କ'ଣ ପ୍ରଥମେ ସିଏ ଅବ୍ୟକ୍ତ ଥିଲେ ଅବ୍ୟକ୍ତଂ ବ୍ୟକ୍ତିମାପନ୍ନ ମନ୍ୟତି ମାମ ଅବୁଦ୍ଧୟ ସିଏ ଅବ୍ୟକ୍ତ ଥିଲେ ପୁଣି ବ୍ୟକ୍ତ ହେଲେ ଗୋଟେ ରୂପ ଧାରଣ କରି ଆସିଲେ ପୁଣି ସେ ପୁଣି ଅବ୍ୟକ୍ତ ହୋଇଯିବେ ଏ କଥା ସେମାନେ କହନ୍ତି ତେଣୁ ସେମାନେ ସେ ଭଗବାନ କହିଲେ ଅବ୍ୟକ୍ତଂ ବ୍ୟକ୍ତିମାପନ୍ନ ମନ୍ୟତିମାମ ଅବୁଦ୍ଧୟ ଯେଉଁମାନେ ବୁଦ୍ଧି ଯଦିଓ ତାଙ୍କର ବହୁତ ବଡ଼ ବୁଦ୍ଧି ଜ୍ଞାନୀ ସେମାନେ ଜ୍ଞାନୀ କହିଲେ ତାଙ୍କୁ ଅବୁଦ୍ଧୟ ବୋଲି ଭଗବାନ ତାଙ୍କୁ କହିଲେ ସେମାନେ ହେଉଛି ଅବୁଦ୍ଧୟ ଜ୍ଞାନୀ ହେଲେ କ'ଣ ହେବ ଶ୍ରେଷ୍ଠ ଜ୍ଞାନ ସେମାନେ ପ୍ରାପ୍ତ ହୋଇନାହାନ୍ତି ଅବିଶୁଦ୍ଧ ବୁଦ୍ଧୟ ବ୍ରହ୍ମା କହିଲେ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟ ଏ ଦ୍ୱିତୀୟ ଅଧ୍ୟାୟରେ ଏମାନେ ଯଦି ବୁଦ୍ଧି ରହିଛି କିନ୍ତୁ ଶୁଦ୍ଧ ହେଇନାହିଁ, ବୁଦ୍ଧିଟା ଶୁଦ୍ଧ ହେଇନାହିଁ, ଅବିଶୁଦ୍ଧ ବୁଦ୍ଧୟ କେଉଁମାନେ ନା ଯେଉଁମାନେ ଭଗବାନଙ୍କର ଶରଣରେ ଯାଉନାହାନ୍ତି, ଯେନି ଅରବିନ୍ଦାକ୍ଷି ବିମୁକ୍ତ ମାନିନ ତୋୟସ୍ତ ଭାବତ ଅବିଶୁଦ୍ଧ ବୁଦ୍ଧୟ ଆରୁହ୍ୟ କୃଚ୍ଛ୍ରେଣ ପରଂ ପଦଂ ତଥା ପତନ୍ତି ଅଧ ଅନାଦିତ ଯୁଷ୍ମ ଦଙ୍ଗ୍ରୟ। ଯଦିଓ ସେମାନେ ବହୁତ ଉନ୍ନତ ସ୍ତରକୁ ଯାଆନ୍ତି, ବ୍ରହ୍ମସ୍ତରକୁ ଯାଆନ୍ତି, କିନ୍ତୁ ତଥାପି ସେମାନେ ପୁଣି ତାଙ୍କର ପତନ ହେଇଯାଏ, କାହିଁକିନା ସେମାନେ ଭଗବାନଙ୍କର ଆଶ୍ରୟ ନେଇନାହାନ୍ତି, ଅବିଶୁଦ୍ଧ ବୁଦ୍ଧୟ, ତାଙ୍କ ବୁଦ୍ଧି ଶୁଦ୍ଧ ହେଇନାହିଁ। ବୁଦ୍ଧିର ବିଭିନ୍ନ ସ୍ତର ରହିଛି, ଯେମିତି ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହିଲେ, ତେଷାଂ ସତତ ଯୁକ୍ତାନାଂ ଭଜତାଂ ପ୍ରୀତିପୂର୍ବକଂ ଦଦାମି ବୁଦ୍ଧି ଯୋଗଂତମ୍ ଯେନ ମା ଉପଜାନ୍ତି ତେ। ଶୁଦ୍ଧ ବୁଦ୍ଧି ଭଗବାନ ଦିଅନ୍ତି, ଶୁଦ୍ଧ ବୁଦ୍ଧିରେ ସେମାନେ ଭଗବାନଙ୍କ ଭଜନ କରନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ସେଥିପାଇଁ ଭଗବତ ଗୀତାରେ ମଧ୍ୟ ସପ୍ତମ ଅଧ୍ୟାୟରେ ଭଗବାନ କହିଲେ, ବହୁନାମ ଜନ୍ମନାମନ୍ତେ ଜ୍ଞାନବାନ ମାଂ ପ୍ରପଦ୍ୟତେ ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ। ଜ୍ଞାନୀମାନେ ଏଇଭଳି ଭାବରେ ଉନ୍ନତ ସ୍ତରକୁ ଯାଇକି ବ୍ରହ୍ମସ୍ତରକୁ ଯାଇ ସେଠି ତାଙ୍କ ପତନ ହେଇଯାଏ, ତେଣୁ ସେମାନେ ଯେତେବେଳେ ଗୋଟେ ଭକ୍ତଙ୍କର ସଙ୍ଗ କରନ୍ତି ସେତେବେଳେ ସେମାନେ ଭକ୍ତରେ ପରିଣତ ହୁଅନ୍ତି, ଭକ୍ତ ହୁଅନ୍ତି ସେମାନେ। ତେଣୁ ଏଇଭଳି ଭାବରେ ବ୍ରହ୍ମା ଅକ୍ରୂରଙ୍କର ସ୍ତୁତି ରହିଛି, 30 ସ୍ତୁତି ରହିଛି। ତେଣୁ ଆମେ ଆସନ୍ତାକାଲି ସପ୍ତମ ଶ୍ଳୋକରୁ କଥା କହିବା। ବିଭିନ୍ନ ପ୍ରକାର ଭକ୍ତ ରହିଛନ୍ତି, ତାଙ୍କ ବିଷୟରେ ଏଠି ସବୁ କୁହାଯାଉଛି। ଆମର କଥାକୁ ଏଇଠି ବିଶ୍ରାମ ଦେବା ପୂର୍ବରୁ ପଚାରିବା, କାହାର କିଛି ପ୍ରଶ୍ନ ରହିଛି ବା କିଛି ଅଧିକ କିଛି କହିବା ପାଇଁ ଚାହାନ୍ତି ବା କିଛି ସନ୍ଦେହ ରହିଛି, ନହେଲେ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌରଭକ୍ତବୃନ୍ଦ କି ନିତାଇ ଗୌର ପ୍ରମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ। ସେଇଟା ଫିନିଶ କରିଦେବେ।